कृष्णा 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 हरे हरे, हरे राम हरे राम 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 हरे हरे। ओम नमो भगवते वासुदेवाय, 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 ओम नमो भगवते वासुदेवाय।
अरे पवित्र रविवार এই অবসরে রঘুনাথ নগরে স্থাপিত নতুন জগন্নাথ মন্দির প্রাঙ্গণে উপস্থিত সমস্ত ভক্তজনক এবং মাধ্যমকে আমার অন্তরাষ্ট্র সংস্থান কেন্দ্র তরফ আমার হাতিক স্বাগত এবং আনন্দ কথা যে আপনার জগন্নাথ মন্দির স্থাপন করছি, জগন্নাথ স্থাপন করছি, জগতনাথ জগন্নাথ বিশেষ ভাবে এই 2015 এ হচ্ছে নবকলিবর তিথি, জগন্নাথ নবকলিবর অনুষ্ঠিত হচ্ছে। তেমনি এই অবসরে যদি আপন জগন্নাথ মন্দির স্থাপন করলে এবং 29 আজি 31 তারিখ পর্যন্ত তিনি দিন ধরে দর্শন কার্য করছেন। অন্তিমরে আমি ইস্কন ভক্তবৃন্দ আজকে নাম কীর্তন করু এবং ভগবানকে ধরে মধ্যে করু। আমি বর্তমান ভগবান কথা কহিবা ভগবান জগন্নাথ কথা এবং সেই জগন্নাথ আমার প্রভু ভগবান কৃষ্ণ আসিলে এবং সে তাঁর 125 বছর ধরে নিরাসন করে সেই লীলা ভিতরে জগন্নাথ লীলা অনুষ্ঠিত হয়েছে। তেমন আমি সে জগন্নাথের কথা কহিবা, যে কৃষ্ণ সেই জগন্নাথ এবং সেই জগন্নাথ আর সেই কৃষ্ণ 500 বছর তলে গৌরাঙ্গ মহাপ্রভুর মুখে আসছিলেন। ସେ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳା ମଧ୍ୟ ଆଜି ଆମେ କିଛି କହିବା, କାହିଁକି ନା ଗୌରାଙ୍ଗ ମହାପ୍ରଭୁଙ୍କର ଜଣେ ଅନ୍ତରଙ୍ଗ ଶିଷ୍ୟ ଅନ୍ତରଙ୍ଗ ଭକ୍ତ କିମ୍ବା ରଘୁନାଥ ଦାସ ଗୋସ୍ୱାମୀଙ୍କର ଆଜି ଏକ ପବିତ୍ର ଅନୁଷ୍ଠାନ ହୋଇଥିଲା, ନିଶ୍ଚିତ ହୋଇଥିଲା, ଯାହାକୁ ଚୂଡ଼ାବଳି ମହୋତ୍ସବ କରାଯାଉଛି। ତେଣୁ ଆମର ସାରା ପୃଥିବୀରେ ଯେତେ ଇସ୍କନ କେନ୍ଦ୍ର ଅଛି ଆଜି ସବୁଦିନ ଏହି ଚୂଡ଼ାବଳି ମହୋତ୍ସବ ପାଳନ କରାଯାଉଛି। ତେଣୁ ସେ ଚୂଡ଼ାବଳି ମହୋତ୍ସବ ବିଷୟରେ ମଧ୍ୟ ଆମେ କିଛି ସମୟ ସୂଚନା ନେବା। ତେଣୁ ଭଗବାନ କୃଷ୍ଣ ଜାଣନ୍ତି ଭଗବାନ ଯେ ଆସନ୍ତି ପ୍ରତି ଯୁଗରେ ଆସନ୍ତି, ସତ୍ୟ ଦୟା ଲାଭ ଏବଂ କଳି ଏ ଚାରୋଟି ଯୁଗ ରହିଛି, ସତ୍ୟ ପରେ ଯତୟା ତାପରେ ଦ୍ୱାପର ତାପରେ କଳି, ଯୁଗର ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ମନରେ ଧର୍ମ ମଧ୍ୟ ପରିବର୍ତ୍ତନ ହେଉଛି, ଧର୍ମର ଗ୍ରାମୀ ହେଉଛି। ସେଥିପାଇଁ ଭଗବତ ଗୀତା ଏତିକି ଅଧ୍ୟାୟରେ ଗ୍ରହଣ କରିଛନ୍ତି, ଯଦା ଗ୍ରାମୀ ଧର୍ମସ୍ୟ ଗ୍ରାମୀ ଭଗତି ଭାରତ ଆଧୁନିକ ଧର୍ମସ୍ୟ ଯେହେତୁ ଏ ଭୌତିକ ଜଗତରେ ଧର୍ମର ଗ୍ରାମୀ ହେଉଛି, ତେଣୁ ଧର୍ମର ଗ୍ରାମୀ ହେବା ସଙ୍ଗେ ସଙ୍ଗେ ଅଧର୍ମ ମଧ୍ୟ ଅଭିମାନ ହେଉଛି। କାରଣ ଜାଣନ୍ତୁ ଧର୍ମର ଚାରୋଟି ପାଦ ରହିଛି, ସତ୍ୟଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା। ତପ ଶୌଚ ଦୟା ସତ୍ୟ ଦୁଇଟି ପାଦ ଗୋଟେ ପିଲା। ଏଇ ଚାରୋଟି ପାଦ ହେଉଛି ଧର୍ମର ପାଦ। ତପସ୍ୟା ଶୌଚ ଦୟା ଏବଂ ସତ୍ୟ। ସତ୍ୟଯୁଗର ଲୋକମାନେ ସମସ୍ତେ ଏଇ ଧର୍ମର ଚାରିପାଦ ସୁରକ୍ଷା ଥିବାରୁ ସମସ୍ତେ ଧର୍ମ ଆଚରଣ କରୁଥିଲେ। ତେଣୁ ଅଧର୍ମ ପ୍ରାୟ ନଥିଲା କରିକି ପଡ଼େ। କିନ୍ତୁ ଯେତେବେଳେ ସମୟର ପରିବର୍ତ୍ତନ ହେଉଛି, ଯୁଗର ପରିବର୍ତ୍ତନ ହେଉଛି, ସେତେବେଳେ ଧର୍ମର ଗ୍ଲାନୀ ହେଉଛି ଏବଂ ଧର୍ମର ଗ୍ଲାନୀ ହେବା ସଙ୍ଗେ ସଙ୍ଗେ ଅଧର୍ମର ମଧ୍ୟ ଅଭିମାନ ହେଉଛି। ଯେମିତି ଆମେ କହିଲେ ଧର୍ମର ଚାରୋଟି ପାଦ ରହିଛି, ତପସ୍ୟା ଶୌଚ ଦୟା ଏବଂ ସତ୍ୟ, ସେଭଳି ଭାବରେ ଅଧର୍ମ ମଧ୍ୟ ଚାରୋଟି ପାଦ ରହିଛି। ସେ ପାଦ ହେଉଛନ୍ତି କ'ଣ ନା ଅଭ୍ୟର୍ଥତା କଳା ପ୍ରଶ୍ନୀ ପ୍ରାଣି କଳେ ଗୌ ବିରୁତମ ପ୍ରାଣ ସ୍ତ୍ରିୟମ ସୁନା ପୁତ୍ର ଅଧର୍ମ ପ୍ରତିକ୍ରିୟା ଦ୍ରୁତ କ୍ରିୟା। ପ୍ରାଣ ହେଲେ ଯେତେ ପ୍ରକାର ନିଶା ଯୋଗ ରହିଛି, ଚା ପାନ ଗୁଡ଼ି ମଞ୍ଜେଇ ମଦ ମାଙ୍ଗ ଅପିମ ସବୁ ପ୍ରକାର ଏସବୁ ନିଶା ଦ୍ରବ୍ୟ, ଇଏ ହେଉଛି ଅଧର୍ମର ପାଦ। ଦ୍ରୁତମ ପ୍ରାଣ ସ୍ତ୍ରିୟମ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ସୁନା ମାଛମାସକୁ ଦର୍ଶନ କରୁଛନ୍ତି, ଗୃହ ହତ୍ୟା କରୁଛନ୍ତି, ଇଏ ହେଉଛି ଅଧର୍ମର ଚାରୋଟି ପାଦ। ତେଣୁ ସତ୍ୟଯୁଗରେ ଧର୍ମର ପାଦ ଚାରିପାଦ ସୁରକ୍ଷିତ ଥିଲା। କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ଯୁଗର ପରିବର୍ତ୍ତନ ହେଉଛି, ସେହି ସମୟରେ ଧର୍ମର ମଧ୍ୟ ଗ୍ଲାନୀ ହେଉଛି ଏବଂ ଅଧର୍ମର ଅଭିମାନ ହେଉଛି। ଏବଂ ପ୍ରତି ଯୁଗରେ ପ୍ରତିଯୁଗରେ ଭଗବାନ ଆସି ସେ କ'ଣ କରନ୍ତି ନା ଧର୍ମ ସ୍ଥାପନ କରନ୍ତି। ଯୋଡ଼ା ଯୋଡ଼ା ବିଧର୍ମସ୍ୟ ଗ୍ରାମେ ଭାରତ ଅଭ୍ୟୁତ୍ମାନ ମଧର୍ମସ୍ୟ ଉଦାତ୍ମାନ ସୁଧାମ ପରିତ୍ରାଣାୟ ସାଧୁନା। ସାଧୁମାନଙ୍କୁ ସେ ବିଶେଷ ଭାବରେ ଆନନ୍ଦ ପ୍ରଦାନ କରନ୍ତି ଏବଂ ତାଙ୍କର ମୁଖ୍ୟ କାରଣ ହେଉଛି ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବା। ତା ସଙ୍ଗେ ସଙ୍ଗେ ଆନୁଷଙ୍ଗିକ କାର୍ଯ୍ୟ ହେଉଛି ଯେ ହରିତ୍ରାମାୟ ସାଧୁନା ବିନାଶାୟ ଦୁଷ୍କୃତ ଦୁଷ୍କୃତ ଯେଉଁମାନେ ସ୍ୱୀକୃତି ନାହିଁ, ଯେଉଁମାନେ ପୁଣ୍ୟ କର୍ମରେ ଯୁକ୍ତ ହେଉନାହାନ୍ତି, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ସେମାନେ ହେଉଛନ୍ତି ଦୁଷ୍କୃତ। ତେଣୁ ଦୁଷ୍କୃତମାନଙ୍କର ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଚାରି ପ୍ରକାର ଦୁଷ୍କୃତ ବ୍ୟକ୍ତି ରହିଛନ୍ତି ଭଗବଦ୍ଗୀତାରେ ଭଗବାନ ସତ ମଧ୍ୟ କହିଛନ୍ତି ଯେ ନବାନ ଦୁଷ୍କୃତି ନ ମୋହା ପ୍ରତ୍ୟେ ନରାମ ମାୟା ଅପରିତ ଜ୍ଞାନ ଆସୁରମ ଭାବନା ଆସିଲା। ଏହି ଦୁଷ୍କୃତିମାନେ ଯେଉଁମାନେ ପାପୀ ବ୍ୟକ୍ତି ତାଙ୍କୁ ଚାରିଭାଗରେ ବିଭକ୍ତ କରାଯାଇଛି, ସେମାନେ ସମସ୍ତେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ। ସେମାନେ ହେଉଛନ୍ତି ପ୍ରଥମ ଶ୍ରେଣୀରେ ହେଉଛନ୍ତି ଯେଉଁମାନେ ମୂର୍ଖ ବ୍ୟକ୍ତି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, କାରଣ ତାଙ୍କର ପାପ ସମ୍ବନ୍ଧରେ ବିଭିନ୍ନ ସମ୍ବନ୍ଧରେ ଜ୍ଞାନ ନାହିଁ। ମୂର୍ଖ ଅବସ୍ଥାରେ ଅଛନ୍ତି ସେମାନେ, କିନ୍ତୁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି ଏବଂ ଭଗବାନଙ୍କର ଶରଣରେ ଯାଉନାହାନ୍ତି। ଏବଂ ଯେଉଁମାନେ ଚାରି ଲକ୍ଷ ପ୍ରକାର ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏବଂ ଆଉ କେତେଜଣ ଅଛନ୍ତି ଯେଉଁମାନେ ଯଦିଓ ବହୁତ ଜ୍ଞାନୀ ବ୍ୟକ୍ତି, ଯେଉଁ ତାଙ୍କର ଜ୍ଞାନ ରହିଛି, କିନ୍ତୁ ସେମାନଙ୍କର ଜ୍ଞାନ ମାୟା ଏଇ ଯେଉଁ ଭୌତିକ ଜଗତ ଏ ତିନୋଟି ଗୁଣରେ ତିଆରି ସୃଷ୍ଟି ହେଇଛି ଭୌତିକ ଜଗତ ସତ୍ୱ ରଜ ଏବଂ ତମ। ତେଣୁ ଯେଉଁମାନଙ୍କର ଜ୍ଞାନ ଏଇ ମାୟା ଦ୍ୱାରା ଅପହରଣ ହେଇଯାଇଛି ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଆଉ ଗୋଟେ ଶ୍ରେଣୀ ବ୍ୟକ୍ତି ଅଛନ୍ତି ପାପୀ ବ୍ୟକ୍ତି, ସେମାନେ ହେଉଛନ୍ତି ଅସୁର ଭାବ ସମ୍ପନ୍ନ, ଅସୁର ସ୍ୱଭାବ ସମ୍ପନ୍ନ। ତେଣୁ ଏଇ ଚାରି ପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ରହନ୍ତି ନାହିଁ, ତେଣୁ ଭଗବାନ ବିଭିନ୍ନ ଯୁଗରେ ଆସି ତାଙ୍କୁ କ'ଣ କରନ୍ତି ନା ତାଙ୍କୁ ବିନାଶ କରନ୍ତି। ଭଗବାନ ସ୍ଥାପନ କରିଛନ୍ତି, କୃଷ୍ଣ ସ୍ଥାପନ କରିଛନ୍ତି, ଜଗନ୍ନାଥ ସ୍ଥାପନ କରିଛନ୍ତି, ସେଇ ଧର୍ମ ବିଷୟରେ ଆଜି ଆମେ କହିବା। ବିଭିନ୍ନ ଯୁଗରେ ଯୁଗ ଧର୍ମ ସବୁ ରହିଛି। ସତ୍ୟଯୁଗରେ ଯୁବଧର୍ମ ଥିଲା ସତ୍ୟ ବିଷ୍ଣୁ ଭଗବାନଙ୍କୁ ଧ୍ୟାନ କରୁଥିଲେ। ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଯେଉଁ ଆସିଥିଲେ ସେ ଯୁଗରେ ଯୁବଧର୍ମ ଥିଲା ଭଗବାନଙ୍କର ଯଜ୍ଞ ମାଧ୍ୟମରେ ମା ଭଗବାନଙ୍କର ଆରାଧନା କରାଯାଉଥିଲା। ଆପଣମାନେ ଯେଉଁ 29ରୁ ଆଜି ପର୍ଯ୍ୟନ୍ତ 21 ତାରିଖ ଦିନଟି ଆମେ ଯଜ୍ଞ କରୁଛନ୍ତି, ଏ ଯଜ୍ଞ ହେଉଛି ତ୍ରେତା ଯୁଗର ଯୁବଧର୍ମ। ପରିଚର୍ଯ୍ୟା ବିଭିନ୍ନ ପ୍ରକାର ଯୋଉ ଆମ ମନ୍ଦିର ଭିତରେ ଯେ ପୂଜା କରୁଛନ୍ତି ଦ୍ୱାପର ଯୁଗର ଯୁବଧର୍ମ। ବର୍ତ୍ତମାନ ଯୋଉ କଳିଯୁଗ ଚାଲିଛି ଏ କଳିଯୁଗର ଯୁବଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ
ହରେ। ଗର୍ଭରେ କୁହାଯାଇଛି ଯେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ କାଙ୍ଗାସ୍ତ୍ର ପାର୍ଶ୍ୱଦମ ଜଗେ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ସୁନିବେଶ। ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କହିଲେ ଏଇ ଯେଉଁ ଯୁବଧର୍ମ ଭଗବାନଙ୍କ ନାମ କୀର୍ତ୍ତନ ଏଇ ଯୁବଧର୍ମରେ ସେମାନେ ସାମିଲ ହୁଅନ୍ତି। ତେଣୁ ଏଇ ଯୁବଧର୍ମ ପ୍ରବର୍ତ୍ତନ କରିଥିଲେ ସେଇ ଯେଉଁ ଭଗବାନ କୃଷ୍ଣ 5000 ବର୍ଷ ପରେ ଆସିଥିଲେ, ଯିଏ ବର୍ତ୍ତମାନ ଜଗନ୍ନାଥ ରୂପରେ ଲୀଳା କରୁଛନ୍ତି, ସେଇ ଭଗବାନ କୃଷ୍ଣ ବା ଜଗନ୍ନାଥ ସେ ଚୈତନ୍ୟ ମହାପ୍ରଭୁ ରୂପରେ ଆସି 500 ବର୍ଷ ତଳେ ଆମର ଯେଉଁ ନଦିଆ ନଦୀପ ଗ୍ରାମ ଅଛି ନଦିଆ ନଦୀପରେ ଭଗବାନ ଆବିର୍ଭାବ ହେଇଥିଲେ 1486 ମସିହାରେ। ସେହି ଭଗବାନ କୃଷ୍ଣ ସେହି ଭଗବାନ ଜଗନ୍ନାଥ ଏବଂ ସେହି ଗୌଡ଼ ଯେଇ ଗୌଡ଼ ସେହି କୃଷ୍ଣ ସେହି ଜଗନ୍ନାଥ। ତେଣୁ ଗୌରାଙ୍ଗ ମହାପ୍ରଭୁ ଆସିଲେ କାରଣ ହେଉଛି ଯେ କଳିଯୁଗର ଯେଉଁ ଯୁବଧର୍ମ ତାକୁ ପ୍ରଚାର କଲେ। ଯୁବଧର୍ମ ହେଉଛି କଳିଯୁଗର ଭଗବାନଙ୍କ ନାମ କୀର୍ତ୍ତନ। ଯଦିଓ ମହାପ୍ରଭୁ 500 ବର୍ଷ ତଳେ ଆସି ଏଇ ଯୁବଧର୍ମ ପ୍ରଚାର କରି ଯାଇଛନ୍ତି, କିନ୍ତୁ ତଥାପି ଆଜି ଭାରତବର୍ଷରେ ଏବଂ ବିଶେଷ ଭାବରେ ଓଡ଼ିଶାରେ ଲୋକମାନେ ଏଇ ଯୁବଧର୍ମକୁ ପାଳନ କରୁନାହାନ୍ତି। କିଏ ଧ୍ୟାନ କରୁଛନ୍ତି, କିଏ ତପସ୍ୟା କରୁଛନ୍ତି, କିଏ ଜ୍ଞାନ ଆରମ୍ଭ କରୁଛନ୍ତି, ଜ୍ଞାନ ଚିନ୍ତନ କରୁଛନ୍ତି, ଧର୍ମ ଚିନ୍ତନ କରୁଛନ୍ତି, ଏଇଭଳି ଭାବରେ ବିଭିନ୍ନ ସମ୍ପ୍ରଦାୟ ସବୁ ରହିଛି। କିନ୍ତୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଯେଉଁ ଯୁବଧର୍ମ କଳିଯୁଗର ଯୁବଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ଏଇ ନାମ କୀର୍ତ୍ତନରେ ସେମାନେ ଗୌରବ କରନ୍ତି। ତେଣୁ ଏଇ କଳିଯୁଗର ଯୁବଧର୍ମ ମହାପ୍ରଭୁ ପ୍ରଚାର କରିଯାଇଛନ୍ତି। ମହାପ୍ରଭୁ ସ୍ୱୟଂ ଭଗବାନ ତାର ବିଭିନ୍ନ ଶାସ୍ତ୍ର ପ୍ରମାଣ ସେ ରହିଛନ୍ତି। ସେ ହେଉଛନ୍ତି କ'ଣ ନା କୃଷ୍ଣ ବର୍ଣ୍ଣ ଭଗବାନ କଳିଯୁଗ ଯେଉଁ ଆସୁଛନ୍ତି ତାଙ୍କର ଲକ୍ଷଣ କ'ଣ ନା ସେ ସବୁବେଳେ ତାଙ୍କର ମୁଖରୁ କୃଷ୍ଣ 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 ଉଜାରି ଥିଲେ। ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ବିଶେଷ ଭାବରେ ମହାପ୍ରଭୁଙ୍କର ଜୀବନୀ ଚେତନ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ସବୁବେଳେ କୃଷ୍ଣ କୃଷ୍ଣ ଗାନ କରି ଯାଉଥିଲେ। କୃଷ୍ଣ 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 ହରେ କୃଷ୍ଣ
କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ହରେ
କୃଷ୍ଣ 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 ହରେ
କୃଷ୍ଣ 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 କୃଷ୍ଣ
কৃষ্ণ কৃষ্ণ কৃষ্ণ
Krishna, 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 Rakshama, Krishna, 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 Rakshama, Krishna, 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 Rama, Raghava, Rama, Raghava, Rama, Raghava, Krishna, Rama, Raghava, Rama, Raghava, Rama, Raghava, Krishna, Krishna, Keshava, Krishna, Keshava, Krishna, Keshava, Rakshama, Krishna, Keshava, Krishna, Keshava, Rakshama, Krishna, Keshava, Krishna, Keshava, Rakshama, सर्वे भगवान का कृष्ण 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 ये नाम ये अक्षर कृष्ण का नाम सर्वे व्यक्त हुए जब से भगवान किंतु भक्त ऊपर आश्चर्य हम शिक्षा दाते हैं किन्हीं के अंदर भगवान को भक्ति करिया तो सर्वे से ये भक्ति आचरण कर सकती सर्वे कृष्ण कृष्ण उच्चारण कर सकती एवं तांकर शरीर रंग होची अकृष्ण भगवान चारों की रंग रही शरीर रंग भगवान कृष्ण नामकरण होता जगाचार्य चारों की रंग विषय सूचना देखते आसन बना गुणतनु जीवंतनु शुक्र रक्त तथा पिंड इधानी कृष्ण नाम तथा भगवान सत्यजुगरे शुक्रबंधन आविर्भूत होती त्रेता जुगरे रक्तबंधन आविर्भूत होती द्वापर जुगरे श्राम बंधन आविर्भूत होती कृष्ण बंधन आविर्भूत होती एवं कलयुगरे भगवान और कृष्ण अर्थात पुरुष बंधन आविर्भूत होती तनु सेवन की गोदान को भाग करो गोदा बंधन सुवर्ण बंधन भगवान का अक्षर भगवान जो भगवान शास्त्र अनुसार भगवान अवतार नहांती गोटे कहले महाप्रभु महाप्रभु आस अंग प्रभु अर्जुन आचार्य प्रभु गदाधर पंडित प्रभु एवं श्रीवास पंडित प्रभु पंच तत्व एम सहित महाप्रभु आसान आसान भगवान ये महामंत्र कथा करते
हरे कृष्णा 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 हरे 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 राम
राम राम राम हरे भगवान
धारण
करती अस्त्र विनाश से जो आम भीतर जो असुरत्व रही असुर स्वभाव संपन्न गुण सब रही दोष भरी परिवार जो दोष सब रही दोष को सब से नाश करती दोष कमी नाश हम ना ये महामंत्र द्वारा कड़ी कड़ कर्म से नाशन कड़ी जिते प्रकार दोष रही सब किसी दोष ये भगवान नाम द्वारा ये महामंत्र द्वारा नष्ट हो तेरु महाप्रभु आई कड़ी जुगे तार प्रमाण हो शास्त्र प्रमाण जो मैंने ये कड़ी जुगे भगवान नाम आश्रय ने से बहुत मान व्यक्ति बहुत सुंदर दस बहुत अत्यंत बुद्धिमान व्यक्ति का निर्धारण व्यक्ति तो से चैतन्य महाप्रभु अंतरंग पार्षद जो रघुनाथ दास गोस्वामी तांकर आदि चुड़ाली उत्सव पालन करायाउछि सारा पृथ्वीरे केते इष्ट तांकर अछि ग्राम से चैतन्य अपन सूत्र देबा कारण
ଜଗନ୍ନାଥଙ୍କର ଯେଉଁ ଜଗନ୍ନାଥ ତତ୍ତ୍ୱ ବିଷୟରେ ଆମେ ସମୟ ଚିନ୍ତନ ଦେବା, ଯେ ଆମେ କହିଲେ ଭଗବାନ କୃଷ୍ଣ 5000 ବର୍ଷ ତଳେ ଆସି ଦ୍ୱାପର ଅଧୀନରେ ତାଙ୍କର ଲୀଳା ସବୁ କରିଛନ୍ତି। ଲୀଳା ପୁରୁଷୋତ୍ତମ ତାଙ୍କୁ କୁହାଯାଏ। ପୁରୁଷୋତ୍ତମ ସେ ହେଉଛନ୍ତି ପୁରୁଷମାନଙ୍କ ଭିତରେ ଶ୍ରେଷ୍ଠ ଉତ୍ତମ, ସେଥିପାଇଁ ପୁରୁଷୋତ୍ତମ ତାଙ୍କୁ କୁହାଯାଉଛି। ବନ୍ଦେ ମହାପୁରୁଷତୀ ଚରଣାରବିନ୍ଦ। ତେଣୁ ଭଗବାନ ଲୀଳା ପୁରୁଷୋତ୍ତମ ଅନେକ ପ୍ରକାର ଲୀଳା ସବୁ କରିଛନ୍ତି। ବୃନ୍ଦାବନରେ ସେ 11 ବର୍ଷ ଧରି ଲୀଳା କରିଛନ୍ତି ଏବଂ ମଥୁରାରେ 18 ବର୍ଷ ଧରି ଲୀଳା କରିଛନ୍ତି ଏବଂ ଦ୍ୱାରକାରେ ସେ 100 ବର୍ଷରୁ ଅଧିକ ଲୀଳା କରିଛନ୍ତି। ଏଭଳି ଭାବରେ ପାଖାପାଖି ସେ 129 ବର୍ଷ ଲୀଳା କରିଛନ୍ତି। ତେଣୁ ସେହି ଲୀଳାରେ ଭଗବାନଙ୍କର ଗୋଟେ ଦ୍ୱାରକା ଲୀଳା ବର୍ଣ୍ଣନା କରାଯାଉଛି, ଯେ ଦ୍ୱାରକାରେ ଭଗବାନ 16108 ରାଣୀ ତାଙ୍କର ରହିଛନ୍ତି। 16108 ରାଣୀଙ୍କୁ ସେ ବିବାହ କରିଛନ୍ତି ଏବଂ ସମସ୍ତଙ୍କ ପାଇଁ ଗୋଟେ ଗୋଟେ ରାଜପ୍ରସାଦ ନିର୍ମାଣ କରିଛନ୍ତି। ପ୍ରତି ରାଜପ୍ରସାଦରେ ପ୍ରତି ମହଲରେ ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ ରଖା ହେଇଯାଇଛି ସେଠି। ତେଣୁ ଯଦିଓ ଭଗବାନଙ୍କର ରାଣୀମାନେ ତାଙ୍କର ବହୁତ ସେବକ ସେବିକା ସବୁ ରହିଛନ୍ତି, ଦାସ ଦାସମାନେ ରହିଛନ୍ତି, କିନ୍ତୁ ଭଗବାନଙ୍କୁ ସେମାନେ ସମସ୍ତେ ନିଜେ ସେବା କରୁଛନ୍ତି। ଭଗବାନଙ୍କ ସମସ୍ତ ସେବା ସେ ନିଜେ କରୁଛନ୍ତି, ଦାସ ଦାସମାନଙ୍କ ଦ୍ୱାରା କରୁନାହାନ୍ତି। କିନ୍ତୁ ଏତେ ସେବା କଲେ ମଧ୍ୟ ରାଣୀମାନେ ଏତେ ସେବା କଲେ ମଧ୍ୟ ଭଗବାନ କୃଷ୍ଣ ସବୁବେଳେ ତାଙ୍କର ବୃନ୍ଦାବନ କଥା ମନେ ରହୁଛନ୍ତି। ପ୍ରଥମ 11 ବର୍ଷ ଭଗବାନ ଜାଣନ୍ତି ଭଗବାନ କେମିତି କଂସର ବନ୍ଦିଶାଳୟରେ ଜନ୍ମଗ୍ରହଣ କରିଥିଲେ, ଜନ୍ମାଷ୍ଟମୀ ତିଥିରେ। ତେଣୁ ବସୁଦେବ ତାଙ୍କୁ ନେଇକି ଛାଡ଼ି ଆସିଲେ ମନ୍ଦିର ଆଳରେ। ମନ୍ଦିର ଆଳରେ କୃଷ୍ଣ ଦିନେ ଦିନେ ପାଳରେ, ତେଣୁ ମନ୍ଦାଳୟରେ ଯେତେବେଳେ ଭଗବାନ ଆସିଛନ୍ତି ସେଇଠି ଜନ୍ମରୁ ସେ 11 ବର୍ଷ ପର୍ଯ୍ୟନ୍ତ ଲୀଳା କରିଛନ୍ତି। ତେଣୁ ଅନେକ ଲୀଳା ବୃନ୍ଦାବନ ସବୁ ରହିଛି। ଭଗବାନଙ୍କର ଯେତେ ପ୍ରକାର ରହିଛି ରସ ରହିଛି, ସେଥିରେ ଶ୍ରେଷ୍ଠ ରସ ହେଉଛି ରାସ ଲୀଳା। ଜୟ ଜୟ ଜଳ ରସ ସର୍ବରସ ସାର ଭରତିଆ ନଦୀ ଯାହା ନଦୀ। ଏ ପରକ୍ଷା ରସ ଯେଉଁ ରହିଛି ଭଗବାନଙ୍କର, ସେ ପରକ୍ଷା ରସ ହେଉଛି ଶ୍ରେଷ୍ଠ ରସ, ଯେତେ ପ୍ରକାର ରସ ରହିଛି। ତେଣୁ ଏଇ ଯେଉଁ ଲୀଳାକୁ ଭଗବାନ କେବେ ଭୁଲି ଯାଇନାହାନ୍ତି, ସବୁବେଳେ ମନେ ପକାଉଛନ୍ତି। ଯଦିଓ ତାପରେ 18 ବର୍ଷ ସେ ମଥୁରାରେ ରହିଛନ୍ତି, ତାପରେ ସେ 100 ବର୍ଷରୁ ଅଧିକ ଦ୍ୱାରକାରେ ରହିଛନ୍ତି, କିନ୍ତୁ ସବୁବେଳେ ତାଙ୍କର ଏଇ ବୃନ୍ଦାବନ କଥା ମନେ ପଡ଼ୁଛି, ବିମାନଙ୍କ କଥା ମନେ ପଡ଼ୁଛି, ରାଜାରାଣୀଙ୍କ କଥା ମନେ ପଡ଼ୁଛି। ତେଣୁକରି ସେ ସବୁବେଳେ ଶୟନ ବେଳେ ରାତିରେ ଜାଗ୍ରତ ହୋଇଯାଉଛନ୍ତି, ଗୋଟେ ଉଠି ଯାଉଛନ୍ତି, ଗୋଟେ ଚିତ୍କାର କରୁଛନ୍ତି, ରାଧାରାଧା କରି ଚିତ୍କାର କରୁଛନ୍ତି। କିନ୍ତୁ ରାଣୀମାନେ ଚିନ୍ତା କରୁଛନ୍ତି ଯେ ଆମେ କୃଷ୍ଣଙ୍କର ଏତେ ସେବା କରୁଛେ, ଭଗବାନଙ୍କର ଏତେ ସେବା କରୁଛୁ, ତଥାପି ସେ ଆମର ସେବାରେ ସନ୍ତୁଷ୍ଟ ନୁହଁ। ସବୁବେଳେ ସେ ବୃନ୍ଦାବନ କଥା ମନେ ପକାଉଛନ୍ତି। ବୃନ୍ଦାବନ ଗୋପୀମାନେ ରାଜାରାଣୀ ମାନେ କି ସେବା କରିଥିଲେ ଭଗବାନଙ୍କର କୃଷ୍ଣଙ୍କର, ଯେଉଁଥିପାଇଁ ସେ ଭୁଲି ପାରୁନାହାନ୍ତି। କିନ୍ତୁ ରାଣୀମାନେ ସେ ବୃନ୍ଦାବନ ବିଷୟରେ ଜାଣିନାହାନ୍ତି, ତାଙ୍କର ଜ୍ଞାନ ନାହିଁ। ଦେବକୀ ମାତାଜୀ ମଧ୍ୟ ସେ ବୃନ୍ଦାବନ ନଥିଲେ, କିନ୍ତୁ ରୋହିଣୀ ମାତାଜୀ ଥିଲେ। ରୋହିଣୀ ମାତାଜୀ ବୃନ୍ଦାବନରେ ରହିଛନ୍ତି, ଭଗବାନ ଲୀଳାକୁ ଦର୍ଶନ କରିଛନ୍ତି। ତେଣୁ ରାଣୀମାନେ ରୋହିଣୀ ମାତାଜୀଙ୍କୁ ଅନୁରୋଧ କରିଛନ୍ତି ଯେ ଭଗବାନଙ୍କର ବୃନ୍ଦାବନ ଲୀଳାଙ୍କୁ ଆକୁ କୁହନ୍ତୁ, ଯେଉଁଥିପାଇଁ କି ଭଗବାନ ବୃନ୍ଦାବନକୁ ଭୁଲି ପାରୁନାହାନ୍ତି। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ପ୍ରକୃତରେ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। ବୃନ୍ଦାବନ ପରିତ୍ୟ ପାଦ ନିକମ ଭଗବାନ ଯଦିଓ ଏ ଲୀଳା ମାଧ୍ୟମରେ ଦେଖାଉଛନ୍ତି ସେ ବୃନ୍ଦାବନ ତ୍ୟାଗ କରିଛନ୍ତି, ପ୍ରକୃତରେ ସେ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। ବୃନ୍ଦାବନ ପରିଚର୍ଯ୍ୟ ପାହାଡ଼ ଦେଖ ନରଚନ୍ଦ୍ର ବୋଲି କୁହାଯାଉଛି। ତା ଇଏ ବହୁତ ଭୁଲ ତତ୍ତ୍ୱ ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ଭଗବାନଙ୍କର ଏଇ ବୃନ୍ଦାବନ ଲୀଳା ଏ ଲୀଳାକୁ ମା ରୋହିଣୀ ରୋହିଣୀ ମାତାଜୀ କହୁଛନ୍ତି ଠିକ ଅଛି ମୁଁ କୃଷ୍ଣଙ୍କର ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରିବି କିନ୍ତୁ କୃଷ୍ଣଙ୍କର ବୃନ୍ଦାବନ ଲୀଳାକୁ ମୁଁ ବର୍ତ୍ତମାନ ବର୍ଣ୍ଣନା କରିବି ତାହେଲେ କୃଷ୍ଣ ତାଙ୍କର ଯେଉଁ ରାଜପ୍ରସାଦ ଯେଉଁ ରହିଛନ୍ତି ତାଙ୍କ ରାଜକାର୍ଯ୍ୟ ଚାଲିଥିବ ସେଠୁ ସେ ପଳେଇ ଆସିବେ କାରଣ କୃଷ୍ଣଙ୍କର କଥା ଏବଂ କୃଷ୍ଣଙ୍କ ଭିତରେ କୌଣସି କଥା ନାହିଁ। ଇଏ ହେଉଛି ଅଦ୍ୱୟ ତତ୍ତ୍ୱ ଭଗବାନ ହେଉଛନ୍ତି ଅଦ୍ୱୟ ଜ୍ଞାନ ତତ୍ତ୍ୱ ଜ୍ଞାନ ତତ୍ତ୍ୱ ଅଦ୍ୱୟ ଜ୍ଞାନ ତତ୍ତ୍ୱ ଭଗବାନ ଭୌତିକ ଜଗତ ହେଉଛି ଏବେ ଦ୍ୱୈତ ସବୁ ରହିଛି ଦୁଇଟି ଜିନିଷ ରହିଛି ଆମେ ଏବଂ ଆମର ନାମ ଭିତରେ ପ୍ରକାଶ ରହିଛି କିନ୍ତୁ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ପ୍ରକାଶ ନାହିଁ ସେଥିପାଇଁ ଅଦ୍ୱୟ ତତ୍ତ୍ୱ ବୋଲି କହିବା ନାମ ଚିନ୍ତା ମନେ କୃଷ୍ଣ ଚୈତନ୍ୟ ରସବିଦ୍ଧ ଅଭିନ୍ନ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନତ ନାମ ନାମ ଭଗବାନଙ୍କର ନାମ ହେଉଛି ଚିନ୍ତା ନାହିଁ ଯାହା ଆମେ ଚିନ୍ତା କରିବା ଏଇ ନାମ ସେଟା ପୂରଣ କରିବେ ନାମ ଚିନ୍ତା ନାହିଁ କୃଷ୍ଣ ଏବଂ ଅଭିନତ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଭଗବାନ ନାମ ହେଉଛନ୍ତି ପୂର୍ଣ୍ଣ ଭଗବାନ ଯେଉଁଭଳି ପୂର୍ଣ୍ଣ ଭଗବାନଙ୍କ ନାମ ମଧ୍ୟ ସେଭଳି ପୂର୍ଣ୍ଣ ଏବଂ ଅଭିନତ ନାମ ନାମ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ଲଗାତ ନାହିଁ। ତେଣୁ ରୋହିଣୀ ମାତା କହିଲେ ଯଦି ମୁଁ କୃଷ୍ଣଙ୍କ ବିଷୟରେ କହିବି ତା ବଳରାମଙ୍କ ବିଷୟରେ କହିବି ତେଣୁ କୃଷ୍ଣ ବଳରାମ ଭଗବାନ ପହଞ୍ଚି ତେଣୁ ଆମେ ତାଙ୍କ କଥା କହିପାରିବା ନାହିଁ ସେଥିପାଇଁ ଦ୍ୱାରକାରେ ରହିଛି ସଦାପୁର ରହିଛି ହଲ୍ ରହିଛି ବଡ଼ ହଲ୍ଟେ ରହିଛି ସେଇ ହଲ୍ରେ ତେଣୁ ସୁଭଦ୍ରା ମାତା ଯଦି ସେ ଚାହୁଁଛନ୍ତି କୃଷ୍ଣ ବଳରାମଙ୍କର ଏଇ ବୃନ୍ଦାବନ ଲୀଳା ଶ୍ରବଣ କରିବା ପାଇଁ କିନ୍ତୁ ତାଙ୍କର ଭାଉଜ ମାନଙ୍କର ଅନୁରୋଧରେ ସେ ଗେଟ୍ ପାଖରେ ରହିଛନ୍ତି ଏବଂ ଗେଟ୍ ପଟେ ହାତ ଯେମିତି ପ୍ରସାର କରିକି ରହିଛନ୍ତି ସେଇ ଯେମିତି ନାଶ କରିବେ ଏବଂ ରୋହିଣୀ ମାତା ଭଗବାନଙ୍କର ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କର ବୃନ୍ଦାବନ ଲୀଳା ଭିତରେ ବର୍ଣ୍ଣନା କରାଯାଇଛି ବୃନ୍ଦାବନ
ತದೇವ
ତେଣୁ ଆସନ୍ତା ଏଇ 2 ତାରିଖ ସ୍ନାନ ପୂର୍ଣ୍ଣ ହେବ। ସେଇ ସ୍ନାନ ପୂର୍ଣ୍ଣ ଦିନ ଭଗବାନ ଏଇ ରୂପ ଧାରଣ କରିଥିଲେ। ତେଣୁକରି ଇଏ ହେଉଛି ତାଙ୍କର ଆବିର୍ଭାବ ପ୍ରତି ଏଇ 2 ତାରିଖରେ ପାଳନ କରିବା ଯୋଉ ସ୍ନାନ ପୂର୍ଣ୍ଣମୀ ସେଇ ପୂର୍ଣ୍ଣମୀ ଭିତରେ ଭଗବାନ ଏଇ ରୂପ ଧାରଣ କରିଥିଲେ। ତେଣୁ ଏଇ ଜଗନ୍ନାଥ ଗର୍ଜନ ବୃନ୍ଦା ଶ୍ରୀ କୃଷ୍ଣ ବଳରାମ ଏବଂ ସୁଭଦ୍ରା ଦେବୀ ସେଥିପାଇଁ ଆଦି ଶଙ୍କରାଚାର୍ଯ୍ୟ ତାଙ୍କ ଜଗନ୍ନାଥ ଭାବରେ ଗଣନା କରିଛନ୍ତି। ଜଗନ୍ନାଥ ଶ୍ଲୋକ ଆଦି ଶଙ୍କରାଚାର୍ଯ୍ୟ ଦାନ କରିଛନ୍ତି। ସେଇ ଭଗବାନଙ୍କର କୃଷ୍ଣଙ୍କର ଲୀଳାକୁ ବର୍ଣ୍ଣନା କରିଛନ୍ତି। କଦାଚିତ କାଳିଙ୍ଗୀ ତଟ ବିଚ୍ଛିନ୍ନ ସଙ୍ଗୀତ ପ୍ରଭୁ ଯୋଉ କାଳିଙ୍ଗୀ ତଟ ଯୋଉ ଯମୁନା ତଟରେ ଭଗବାନ ଗୁରୁତ୍ୱ ଲୀଳା କରିଥିଲେ। କମଳା ଲକ୍ଷ୍ମୀ ଦେବୀ ତାଙ୍କର ଯୋଉ ଯେତେ ଯୋଉ ଗୋପୀମାନେ ଅଛନ୍ତି ସେମାନେ ସବୁ ଲକ୍ଷ୍ମୀ ଦେବୀ ନିଷ୍ଠାର ଲକ୍ଷ୍ମୀ ଦେବୀ ତାଙ୍କର ସବୁ ସେବା କରିଛନ୍ତି ସେଇ ବୃନ୍ଦାବନରେ। ଏବଂ କଦାଚିତ କାଳିଙ୍ଗୀ ତଟ ବିଚ୍ଛିନ୍ନ ସଙ୍ଗୀତ ପ୍ରଭୁ ମୁଦାଗିରି ନାରୀ ବଦନ କମଳା ସ୍ୱାଦ ପ୍ରଭୁ ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାର୍ଚିତ ପ୍ରଭୁ ସମସ୍ତେ ଭଗବାନଙ୍କର ଆରାଧନା କରନ୍ତି। ଯେଉଁ ବ୍ରହ୍ମା ବ୍ରହ୍ମେନ୍ଦ୍ର ରୁଦ୍ର ମରୁତ ତୁନ୍ନତି ନିର୍ଦ୍ଦିଷ୍ଟ ଦେଇ ବ୍ରହ୍ମା ଶିବ ଇନ୍ଦ୍ର ମରୁତ ସମସ୍ତେ ତାଙ୍କର ସେ ଆରାଧନା କରନ୍ତି, ସମସ୍ତେ ତାଙ୍କୁ ପ୍ରଣାମ କରନ୍ତି। ସେଇ ଜଗନ୍ନାଥ ସ୍ୱାମୀ ନାରାୟଣ ଭଗତ ଆମ ସେଇ ଜଗନ୍ନାଥ ସ୍ୱାମୀ ଆମର ନାରାୟଣ ପଥର ନାରାୟଣଙ୍କୁ ଆମକୁ ପ୍ରକୃତ ପଥ ପ୍ରଦର୍ଶନ କରନ୍ତି। ନାରାୟଣ ପଥଟା ମୁହଁ କରୁଛେ ଏଇଭଳି ଭାବରେ ଆଦି ଶଙ୍କରାଚାର୍ଯ୍ୟ ଜଗନ୍ନାଥଙ୍କ ମନରେ ଦାନ କରିଛନ୍ତି। ଆଠଟି ଶ୍ଲୋକ ବର୍ଣ୍ଣନା କରିଛନ୍ତି। ତେଣୁ ସେଇ ଜଗନ୍ନାଥଙ୍କର ଆଜି ଆପଣମାନେ କିଛି ସ୍ଥାପନ କଲେ ତେଣୁ ଏଇ ଜଗନ୍ନାଥଙ୍କର ପୂଜା ହେବ। ସେ କୃଷ୍ଣ ମନ୍ତ୍ରରେ ତାଙ୍କ ପୂଜା କରାଯାଏ। ତେଣୁ ସେଇ ଜଗନ୍ନାଥ ଯେ କୃଷ୍ଣ ଥିଲେ ସେ 500 ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସିଥିଲେ। ତେଣୁ ଭଗବାନ କୃଷ୍ଣ ଯେଉଁ ସବୁ ଜ୍ଞାନ ଦେଇଛନ୍ତି ବିଶେଷ ଭାବରେ ଭଗବତ ଗୀତାରେ ଆପଣମାନେ ଜାଣିଛନ୍ତି ଯେଉଁ ଜ୍ଞାନ ସବୁ ଦେଇଛନ୍ତି 7ଶ୍ଳୋକରେ ଅର୍ଜୁନ ଏବଂ କୃଷ୍ଣଙ୍କର ସମ୍ବାଦ ବର୍ଣ୍ଣନା କରାଯାଇଛି। ସେଥିରେ ଭଗବାନ ସମସ୍ତ ଜ୍ଞାନ ସମଗ୍ର ମାନବ ଜାତି ପ୍ରଦାନ କରିଛନ୍ତି ଏବଂ ଅନ୍ତିମରେ ସେ ସବୁଠାରୁ ମୂଲ୍ୟତମ ଜ୍ଞାନ ପ୍ରଦାନ କରିଛନ୍ତି। ସର୍ବମୂଲ୍ୟତମ ଦୁଇ ଶୁଣେ କର୍ମ ବଚ ଯେତେ ବିଶ୍ୱସନୀୟ ଦୂରବେଦି ଯୋଗ ବକ୍ଷାନ୍ତ ଭଗବାନ ଭଗବତ ଗୀତାରେ 3 ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ। ତେଣୁ ସବୁଠାରୁ ଗୁହ୍ୟତମ ଜ୍ଞାନ ହେଉଛି ଭଗବାନ କହୁଛନ୍ତି 2ଟି ଶ୍ଲୋକରେ ସେ ଗୁହ୍ୟତମ ଜ୍ଞାନ ପ୍ରଦାନ କରିଛନ୍ତି। କ'ଣ ସେ ଜ୍ଞାନ ନା ମନ୍ମନା ଭବ ମନରେ ମୋତେ ଚିନ୍ତା କର ମୋର ଭକ୍ତ ମୋର ଭକ୍ତବ୍ୟ ମୋର ଜାତି ମୋର ଆରାଧନା କର ଏବଂ ମାଁ ନମସ୍କୃ ମୋତେ ପ୍ରାଣ କର। ତେଣୁ ଏଇ 4ଟି ହେଉଛି ଭଗବତ ଗୀତାର ସାର ତତ୍ତ୍ୱ। ମନରେ ଭଗବାନଙ୍କୁ ଚିନ୍ତା କରିବା ମନ୍ମନା ଭବ ମୋର ଭକ୍ତ ଭଗବାନଙ୍କର ଭକ୍ତ ହେବା ଆମେ ଆଉ କେଉଁ ବାବାଙ୍କର ବା ଆଉ କେଉଁ ଦେବାଦେବୀଙ୍କର ଭକ୍ତ ହେବା ଦରକାର ନାହିଁ। ଭଗବାନଙ୍କର ଜଗନ୍ନାଥର ଆମେ ଭକ୍ତ ହେବା ଭଗବାନ କୃଷ୍ଣଙ୍କର ଭକ୍ତ ହେବା ଏବଂ ମୋ ଜାତି ଭଗବାନ କୃଷ୍ଣ ବା ଜଗନ୍ନାଥର ଆରାଧନା କରିବା ଏବଂ ଭଗବାନଙ୍କୁ ପ୍ରଣାମ କରିବା ଏଇ 4ଟି ବିଷୟରେ ଆମେ କରିପାରିବା ତାହେଲେ ଭଗବାନ ପ୍ରତିଜ୍ଞା କରି କହୁଛନ୍ତି ମାମ ଏବ ଏସ୍ଏସ୍ସି ସତ୍ୟମ କିଏ ପ୍ରତିଜ୍ଞାନ ପିଓସି। ଅର୍ଜୁନ ଯେହେତୁ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ସେଥିପାଇଁ ସେ ତାଙ୍କୁ ପ୍ରତିଜ୍ଞା କରି କହୁଛନ୍ତି ତୁମେ ଯେହେତୁ ମୋର ଅତ୍ୟନ୍ତ ପ୍ରିୟ ତେଣୁ ମୁଁ ତୁମକୁ କହୁଛି ଏଇ 4ଟି ଜିନିଷ ତୁମେ କର ଆଉ କିଛି ନ କଲେ ନାହିଁ। ଏ 4ଟି ଜିନିଷ ଯଦି କରିବ ତା ମାଁ ଦେବ ଏସ୍ଏସ୍ସି ମୋ ପାଖକୁ ନିଶ୍ଚିତ ଭାବରେ ତୁମେ ଆସିବ ଯେକୌଣସି ସନ୍ଦେହ ନାହିଁ। ତେଣୁ ଏଇ 4ଟି ଜିନିଷ କରିବା ପାଇଁ ଯେ ଦରକାର ପଡ଼େ ଆମେ ଅନ୍ୟ ସବୁକିଛି ତ୍ୟାଗ କରିବା ସର୍ବଧର୍ମ ପରିତ୍ୟଜ୍ୟ ମାଁ ଏକ ଶରଣ ଗ୍ରହ ଅହମ୍ ପ୍ରାଣ ସର୍ବ ପାପଭ୍ୟ ମୋତେ ସ୍ଥାନୀ ମା ଉଚିତ। ତେଣୁ ଏଇ 2ଟି ଶ୍ଲୋକରେ ଭଗବାନ ସମସ୍ତ ଜ୍ଞାନ ଯେଉଁ ରହିଛି
ସବୁଠୁ ବୃହତ୍ତର ଜ୍ଞାନ ପ୍ରଦାନ କରିଛନ୍ତି। କିନ୍ତୁ ଏ ଯେଉଁ ଜ୍ଞାନ ସେ ପ୍ରଦାନ କରି ଚାଲିଗଲେ 5000 ବର୍ଷ ତଳେ, ବର୍ତ୍ତମାନ ଲୋକ ସବୁ ବୁଝିଗଲେ ସେ ଜ୍ଞାନ। ଭଗବଦ୍ଗୀତାରେ ଆପଣମାନେ ଦେଖୁଥିବେ ଅନେକ ରହିଛି ଭାଷ୍ୟ ସବୁ ରହିଛି, ତଥାକଥିତ ଭାଷ୍ୟକାରମାନେ ଭଗବଦ୍ଗୀତାର ଜ୍ଞାନ ଭାଷ୍ୟ କରୁଛନ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କୁ ବାଦ ଦେଇକି ସେ ଭାଷ୍ୟ କରୁଛନ୍ତି। ମନମାନଙ୍କ ମନରେ ମୋତେ ଚିନ୍ତା କର, ସେ ତଥାକଥିତ ଗୁରୁ କହୁଛନ୍ତି ମୋତେ ମନରେ ଚିନ୍ତା କର, କୃଷ୍ଣକୁ ଭୁଲିଯାଏ, କୃଷ୍ଣକୁ ଭାବିଯାଏ, ଖାଇପାରନ୍ତୁ ନଥାଇ ପାରନ୍ତୁ। ଏହିଭଳି ଭାବରେ ଅନେକ ଭାଷ୍ୟକାର ବର୍ତ୍ତମାନ ବାହାରିଲେ, କିନ୍ତୁ ଭଗବଦ୍ଗୀତାର ଯେଉଁମାନେ ପ୍ରକୃତ ଭାଷ୍ୟ ଆମ ଗୋପାଳ ମହାରାଜ ଇସ୍କନ ପ୍ରତିଷ୍ଠିତ ଆଚାର୍ଯ୍ୟ ଶ୍ରୀ ଭକ୍ତିଦାନ ସାହେବ ଗୋପାଳ ମହାରାଜ ଯାହାଙ୍କର ଫଟୋ ଆମେ ଆଣିକି ରଖିଛୁ, ଆପଣ ଦେଖିଲେ ଦେଖିଲେ ସେ ଗୋପାଳ ମହାରାଜ ଯେଉଁ ଭଗବଦ୍ଗୀତାର ଭାଷ୍ୟ ଦେଇଛନ୍ତି, ଆଜି ସେ ଭାଷ୍ୟ କହି ସାରା ପୃଥିବୀରେ ଲୋକମାନେ ଭଗବାନଙ୍କର ଭକ୍ତ ହେଉଛନ୍ତି। ଆପଣ ଦେଖନ୍ତୁ ସାରା ପୃଥିବୀରେ କେତେ ଇସ୍କନ, 500ରୁ ଅଧିକ ଇସ୍କନ କେନ୍ଦ୍ର ରହିଛି, ସବୁଠି ଭଗବାନଙ୍କର ଆରାଧନା କରାଯାଉଛି। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ,
ସବୁଠି ଭଗବାନଙ୍କର ନାମ କରାଯାଉଛି। ଏ ଯୁବଧର୍ମ ସବୁଠି ଚାଲିଛି ସାରା ପୃଥିବୀରେ, ସମସ୍ତେ ଏ ଭଗବଦ୍ଗୀତାକୁ ପଢ଼ିକରି ଭଗବାନଙ୍କ ଭକ୍ତ ହୋଇଛନ୍ତି। ତେଣୁ ଆପଣମାନେ ମଧ୍ୟ ଆମେ ଅନୁରୋଧ କରିବୁ, ଆପଣମାନେ ଏଇ ଭଗବଦ୍ଗୀତାର ଖଣ୍ଡେ ଖଣ୍ଡେ କପି ନିଅନ୍ତୁ, ଖଣ୍ଡେ ଖଣ୍ଡେ ବହି ନିଅନ୍ତୁ, ଗ୍ରହଣ କରନ୍ତୁ, ଏବଂ ସେଇଭଳି ସବୁଦିନ କିଛି ପାଠ କରନ୍ତୁ। ଆପଣ ଜଗନ୍ନାଥ ମନ୍ଦିରରେ ମଧ୍ୟ ପ୍ରତିଦିନ କିଛି ଭଗବଦ୍ଗୀତା ଆଲୋଚନା କରନ୍ତୁ, ପରମାତ୍ମାଙ୍କର ଏଇ ଭଗବଦ୍ଗୀତା, ଯାହାଫଳରେ କି ଆପଣମାନେ ମଧ୍ୟ ଜଗନ୍ନାଥଙ୍କ ଭକ୍ତ ହୋଇପାରିବେ। ତେଣୁ ସେଇ ଯେଉଁ ଭଗବଦ୍ଗୀତା ଯେଉଁ ଜ୍ଞାନ ପ୍ରଦାନ କଲେ, ଲୋକମାନେ ବୁଝିପାରୁନାହାନ୍ତି ପ୍ରକୃତରେ କ'ଣ ଆମେ କାହିଁକି ସର୍ବଧର୍ମା କରିଦିଅ, କାହିଁକି ସବୁକିଛି ତ୍ୟାଗ କରି କାହିଁକି ଏକ ଭଗବାନଙ୍କର ଶରଣରେ ଯିବା, କାହିଁକି ଅନ୍ୟ କାହାର ଶରଣରେ ନ ଯିବା, ଏଇଭଳି ଭାବରେ ଅନେକ ପ୍ରଶ୍ନ ରହିଛି। ସେଥିପାଇଁ ଭଗବାନ ନିଜେ ଯଦିଓ ଚାଲିଯାଇଛନ୍ତି ତାଙ୍କ ଧାମକୁ, ଗୋଲଧାମ ଗୋଲ ବୃନ୍ଦାବନରେ ସେ ଚିନ୍ତା କରୁଛନ୍ତି ଯେ ମୁଁ ଯେଉଁ କଥା କହିନି ଭଗବଦ୍ଗୀତାର ଜ୍ଞାନ ଦେବି, ଅର୍ଜୁନକୁ ରକ୍ଷା କରି ସମଗ୍ର ମାନବ ଜାତିକୁ ଏ ଜ୍ଞାନ ଦେଇଛି, ଲୋକମାନେ ତାକୁ ବୁଝିପାରୁନାହାନ୍ତି, କେମିତି ସେ ଭକ୍ତି ଆଚରଣ କରାଯିବ ସେଟା ସେ ଜାଣିପାରୁନାହାନ୍ତି। ତେଣୁ ଭଗବାନ ସ୍ୱୟଂ ଆସୁଛନ୍ତି, ସେ ନିଜେ ଭକ୍ତି ଆଚରଣ କରି ଶିକ୍ଷା ଦେଉଛନ୍ତି। ଭଗବଦ୍ଗୀତାରେ ଯେଉଁ ଭଗବାନ ଜ୍ଞାନ ଦେଇଛନ୍ତି ବା ଶିକ୍ଷା ଦେଇଛନ୍ତି, ସେ ଆଚରଣ କରିନାହାନ୍ତି, କାରଣ ସେ ହେଉଛନ୍ତି ଭଗବାନ। ସେ ଭକ୍ତକୁ କେମିତି ଭକ୍ତି ଆଚରଣ କରାଯିବ ସେ କଥା ସେ ଶିକ୍ଷା ଦେଇଛନ୍ତି, ଥିଓରିଟିକାଲି କହିଛନ୍ତି। ତେଣୁ ଭଗବାନ ନିଜେ ଆସୁଛନ୍ତି, ଭକ୍ତ ରୂପରେ ଆସିକି ଭକ୍ତିକୁ ନିଜେ ଆଚରଣ କରି ଶିକ୍ଷା ଦେଉଛନ୍ତି। ଯଦ୍ୱତ ଆଚରଣ ଶ୍ରେଷ୍ଠ ତତ୍ତେବେ ତରୋଧନ ସଦା ପ୍ରମାଣ କରୁଛେ ଲୋକ ତଦନ କରୁଛନ୍ତି। ଯେଉଁମାନେ ସମାଜରେ ମୁଖ୍ୟ ସ୍ଥାନରେ ଅଛନ୍ତି ସେମାନେ ଯାହା ଆଚରଣ କରିବେ ସାଧାରଣ ଲୋକମାନେ ତାହା କରିବେ। ସେ ଯେଉଁ ପ୍ରମାଣ ମୁଖ୍ୟ ବ୍ୟକ୍ତିମାନେ ପ୍ରଦାନ କରିବେ ସାଧାରଣ ବ୍ୟକ୍ତିମାନେ ତାଙ୍କୁ ତାହାକୁ ହିଁ ଗ୍ରହଣ କରିବେ। ତେଣୁ ମହାପ୍ରଭୁ ଆସି ନିଜେ ଏଇ ଭକ୍ତି ଆଚରଣ କରି ଶିକ୍ଷା ଦେଉଛନ୍ତି। ହରିନାମ ମହାମନ୍ତ୍ର ସବୁବେଳେ ସେ କି ଶୟନେ କି ଜାଗରଣେ କିବା କି ବୋଧନେ କି ଶୟନେ କି ଜାଗରଣେ ସବୁ ଅହରି ସେ ଚିନ୍ତା କୃଷ୍ଣ ଭଲ ବଦନେ ସବୁବେଳେ ସେ ଭଗବାନଙ୍କର ନାମ ନେଉଛନ୍ତି ଏବଂ ଏଇ ଭକ୍ତି ଆଚରଣ କରି ଆମକୁ ଶିକ୍ଷା ଦେଇଛନ୍ତି। ତେଣୁ ସେ ଭବିଷ୍ୟତବାଣୀ ଦେଉଥିଲେ ଯେ ପୃଥିବୀରେ ଆସିଗତ ନବରାଜି ଗ୍ରାମ ସର୍ବତ୍ର ପ୍ରଚାର ହରି ମୋ ନାମ, ପୃଥିବୀରେ ଯେତେ ଗ୍ରାମ ଅଛି ବା ନଗର ଅଛି ସବୁଠାରେ ମୋର ନାମ ପ୍ରଚାର କରାଯିବ, ସେ ଭବିଷ୍ୟତବାଣୀ ଦେଇଯାଇଥିଲେ 500 ବର୍ଷ ତଳେ। ତେଣୁ ସେଇ ଭବିଷ୍ୟତବାଣୀକୁ ଆଜି ଇସ୍କନ ପ୍ରତିଷ୍ଠା ଆଚାର୍ଯ୍ୟ ଶ୍ରୀ ଭଗବାନ ସ୍ୱୟଂ ଗୋପାଳ ମହାରାଜ ସତ୍ୟରେ ପରିଣାମ କରିଛନ୍ତି। ଆଜି ଆପଣମାନେ ଭାରତ ବାହାରେ ଆମେରିକା ଇଂଲଣ୍ଡ ୟୁରୋପ ଅନେକ ସବୁ ଅନେକ ଅଧିକାଂଶ ଦେଶ ଆମେରିକା କାନାଡ଼ା ଯେତେ ଆଫ୍ରିକା ଚାଇନା ଜାପାନ ଇତ୍ୟାଦି ଯେତେ ଦେଶ ଅଛି ଭାରତ ପୃଥିବୀରେ 500ରୁ ଅଧିକ ଦେଶରେ ଆମର ଇସ୍କନର ସବୁ କେନ୍ଦ୍ର ରହିଛି ଏବଂ ସେଠି ଭଗବାନଙ୍କ ନାମ ଶିକ୍ଷା ଦିଆଯାଉଛି, ଭଗବଦ୍ଗୀତାର ଜ୍ଞାନ ପ୍ରଦାନ କରାଯାଉଛି, ଏଇ ଭକ୍ତିକୁ କେମିତି ଆଚରଣ କରାଯିବ ସେ ଶିକ୍ଷା ଦିଆଯାଉଛି। ତେଣୁ ଆମେ ଚାହୁଁଥିଲୁ ଯେଉଁ ଆପଣମାନଙ୍କର ମାତାଜୀମାନେ ନେଇଥିଲେ କଳସ ନେଇଥିଲେ ସେମାନେ ଯଦି ଚାହାନ୍ତେ ଆମେ ତାଙ୍କୁ ଭଗବାନଙ୍କ ନାମ କେମିତି କରାଯିବ ସେ ଶିକ୍ଷା ଦେଇଥାନ୍ତୁ, କିନ୍ତୁ ସେମାନେ ତାହେଲେ ଉପସ୍ଥିତ ନାହାନ୍ତି। ଯାହା ହଉ ଯଦି ପରେ ସୁବିଧା ହେବ ତାହେଲେ ଆମେ ଆଗକୁ ଆସି
ତାଙ୍କୁ ଏଇ ଭକ୍ତି କେମିତି ଆର୍ଜନ କରାଯିବ ସେ ଶିକ୍ଷା ଦେବା। ମହାପ୍ରଭୁ ସେ ଶିକ୍ଷା ଆମକୁ ଦେଇକି ଯାଇଛନ୍ତି। ସେଇ ମହାପ୍ରଭୁଙ୍କ ଧାରରେ ଏସବୁ ଆସୁଛି। କଳିଯୁଗରେ ରହିଛି ଚାରୋଟି ସମ୍ପ୍ରଦାୟ ରହିଛି। ଭଦ୍ରପୁରାଣରେ ଶ୍ରୀଜୀ ସେଟା କହିଛନ୍ତି, ଅତପର ଭବିଷ୍ୟତି ଦ୍ୱାର ସମ୍ପ୍ରଦାୟ ଶ୍ରୀ ବ୍ରହ୍ମ ରୁଦ୍ର ସମତା ବୈଷ୍ଣବ। କଳିଯୁଗରେ ଚାରୋଟି ଅନୁମୋଦିତ ସମ୍ପ୍ରଦାୟ ରହିଛି। ସମ୍ପ୍ରଦାୟର ଯେଉଁମାନେ ଆସୁନାହାନ୍ତି ସେମାନଙ୍କର ଯେଉଁ ମନ୍ତ୍ର ଉଚ୍ଚାରଣ କଲେ ମଧ୍ୟ ସେ ନିଷ୍ଫଳ ବୋଲି କହିଛନ୍ତି। ଶିବଜୀ ଏ କଥା କହୁଛନ୍ତି, ପାର୍ବତୀ ସମ୍ପ୍ରଦାୟ ବିନା ଯେ ମନ୍ତ୍ରା ସେ ନିଷ୍ଫଳ ମତା। ତେଣୁ ଏ ଯେଉଁ ଚାରୋଟି ସମ୍ପ୍ରଦାୟ ଆମର ଏ ଯେଉଁ ସମ୍ପ୍ରଦାୟ ହେଉଛି ବ୍ରହ୍ମାଣ୍ଡରୁ ଆସିଛନ୍ତି। ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ, ବ୍ରହ୍ମ ସମ୍ପ୍ରଦାୟରେ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ମଧ୍ୟାଚାର୍ଯ୍ୟ, ଏବଂ ସେହି ସମ୍ପ୍ରଦାୟରେ ଚୈତନ୍ୟ ମହାପ୍ରଭୁ ଶିକ୍ଷା ନେଇ ଏଇ ନାମ ଯେଉଁ ନାମ କଳିଯୁଗର ନାମ ସଂକୀର୍ତ୍ତନ ସେ ନାମ ସଂକୀର୍ତ୍ତନ ଦାଆ କରୁଛନ୍ତି। ତେଣୁ ସେଇ ଜଗନ୍ନାଥ ସେ ଜଗନ୍ନାଥ ମହାପ୍ରଭୁ ଯେ କୃଷ୍ଣ ସେ ହିଁ ଗୌରାଙ୍ଗ ମହାପ୍ରଭୁ ଉପରେ 48 ବର୍ଷ ତାର ଲୀଳା କରିଥିଲେ, ଏବଂ 24 ବର୍ଷ ସେ ନବଦୀପରେ ଲୀଳା କରିଥିଲେ, ଏବଂ ଆଉ 24 ବର୍ଷ ଅନ୍ତିମ 24 ବର୍ଷ ଆମର ଓଡ଼ିଶା ପ୍ରଦେଶକୁ ଧନ୍ୟ କରିଛନ୍ତି। ଜଗନ୍ନାଥ କ୍ଷେତ୍ରରେ ରହି ଏଇ ଭକ୍ତିକୁ ଆଚରଣ କରିଛନ୍ତି। ଭଗବାନ ବର୍ତ୍ତମାନ ମଧ୍ୟ ଯିବେ ପୁରୀରେ, କିନ୍ତୁ ଜଗନ୍ନାଥଙ୍କର ରହିଛି ପୂର୍ବଧାନରୁ ସମୁଦ୍ର ବାଟକୁ ଗଲାବେଳକୁ ବାମ ପଟେ ଆପଣ ଦେଖିବେ ରହିଛନ୍ତି କିମଠ ରାଧାକାନ୍ତ ମଠ, ଯେଉଁଠି ଜୟଙ୍କ ମହାପ୍ରଭୁ ରହିଥିଲେ। ତାଙ୍କର ଯେଉଁ ଦଣ୍ଡ କମଣ୍ଡଳୁ ବର୍ତ୍ତମାନ ମଧ୍ୟ ରହିଛି, ତାଙ୍କର ପାଦୁକା ବର୍ତ୍ତମାନ ମଧ୍ୟ ସେ ରହିଛନ୍ତି, ଗମ୍ଭୀରାରେ ରହିଛନ୍ତି। ଅନେକ ଲୀଳା ମହାପୁରୁଷକୁ କରିଛନ୍ତି, କିନ୍ତୁ ଆମର ସମୟ ପ୍ରତି ଆଲୋଚନା କରିପାରିବ ନାହିଁ। କିନ୍ତୁ ବିଶେଷ ଭାବରେ ଆମେ ମହାପ୍ରଭୁଙ୍କର ଯେଉଁ ପାର୍ଶ୍ୱଦମାନେ ଅଛନ୍ତି, ସେ ପାର୍ଶ୍ୱଦମାନଙ୍କ ଭିତରେ ଜଣେ ପାର୍ଶ୍ୱଦ ହେଉଛନ୍ତି ରଘୁନାଥ ଦାସ ଗୋସ୍ୱାମୀ। ସେଟା ଗୋସ୍ୱାମୀମାନେ ଗୋସ୍ୱାମୀ କହିଲେ କ'ଣ, ଗୋର ଅର୍ଥ ହେଉଛି ଆପଣମାନେ ଜାଣିଥିବେ ଗାଢୀ, କିନ୍ତୁ ଗୋର ଆଉ ଗୋଟେ ଅର୍ଥ ମଧ୍ୟ ହେଉଛି ଇନ୍ଦ୍ରିୟ। ଆମର ଯେଉଁ ଇନ୍ଦ୍ରିୟ ରହିଛନ୍ତି, ପାଞ୍ଚଟି କର୍ମେନ୍ଦ୍ରିୟ ରହିଛନ୍ତି ଏବଂ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି। ଚକ୍ଷୁରେ ଆମେ ଦେଖୁଛେ, କର୍ମ ମାଧ୍ୟମରେ ଆମେ ଶ୍ରବଣ କରୁଛେ, ଏସବୁ ହେଉଛି ଜ୍ଞାନେନ୍ଦ୍ରିୟ। ହାତ ଦ୍ୱାରା ଆମେ କର୍ମ କରୁଛେ, ଗୋଡ଼ ଦ୍ୱାରା ଆମେ ଦୂରରେ ଯାଉଛେ, ଚାଲିକି ଯାଉଛେ, ଏସବୁ ହେଉଛି କର୍ମେନ୍ଦ୍ରିୟ। ତେଣୁ ଏ ଇନ୍ଦ୍ରିୟମାନଙ୍କୁ ମଧ୍ୟ ଗୋ ବୋଲି କୁହାଯାଉଛି। ତେଣୁ ସମସ୍ତେ ପ୍ରାୟ ଏଇ ଗୋ ଦାସ, ସମସ୍ତେ ପ୍ରାୟ ଏଇ ଇନ୍ଦ୍ରିୟମାନଙ୍କର ଦାସ ହେଇକି କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେଉଁମାନେ ଗୋସ୍ୱାମୀ ସେମାନେ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖିଛନ୍ତି। ତେଣୁ ଏଇ ଛଅଟି ଗୋସ୍ୱାମୀ ରହିଛନ୍ତି, ଛଅ ଜଣ ଗୋସ୍ୱାମୀ ରହିଛନ୍ତି, ତାଙ୍କ ଭିତରୁ ରଘୁନାଥ ଦାସ ଗୋସ୍ୱାମୀ ଜଣେ। ମନ୍ଦେ ରୂପ ସନାତନ ରଘୁଜୀବ ଶ୍ରୀଜୀବ ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ଜୀବ ଗୋସ୍ୱାମୀ, ଦୁଇ ଜଣ ରଘୁନାଥ ଦାସ ରଘୁ ଅଛନ୍ତି, ଜଣେ ରଘୁନାଥ ଦାସ ଗୋସ୍ୱାମୀ ଆଉ ଜଣେ ରଘୁନାଥ ଭଟ୍ଟ ଗୋସ୍ୱାମୀ। ତେଣୁ ମନ୍ଦେ ରୂପ ସନାତନ ରଘୁଜୀବ ଶ୍ରୀଜୀବ ଗୋପାଳକୁ ଗୋପାଳ ଭଟ୍ଟ ମଧ୍ୟ ଗୋପାଳ ଭଟ୍ଟ ଜଣେ ରହିଛନ୍ତି। ଏମିତି ଏହିଭଳି ଛଅଟି ଛଅ ଜଣ ଗୋସ୍ୱାମୀ ରହିଛନ୍ତି। ତେଣୁ ତାଙ୍କ ଭିତରୁ ଯେଉଁ ଥିଲେ ରଘୁନାଥ ଦାସ ଗୋସ୍ୱାମୀ, ସେ ତାଙ୍କ ଲୀଳା ଅତ୍ୟନ୍ତ ଭକ୍ତିର ବୈରାଗ୍ୟ ଲୀଳାକୁ ସେ ଆଚରଣ କରିଛନ୍ତି। ବୈରାଗ୍ୟ କେମିତି ଆଚରଣ କରିବାକୁ ହେବ ତାକୁ ଶିକ୍ଷା ଦେଇଛନ୍ତି। 12 ଲକ୍ଷ ତାଙ୍କର ସେତେବେଳେ ଯେଉଁ 500 ବର୍ଷ ତଳେ ତାଙ୍କର ଧନ ଯେଉଁ ରୋଜଗାର କରୁଥିଲେ, ତାଙ୍କର ଆୟ ଥିଲା, ବାର୍ଷିକ ଆୟ ଥିଲା 20 ଲକ୍ଷ ଟଙ୍କା। ଆପଣମାନେ ଅନୁମାନ କରନ୍ତୁ କେତେ, ଯେଉଁ ସମୟରେ ଗୋଟେ କେଜି ଚାଉଳକୁ ଗୋଟେ କ୍ୱିଣ୍ଟାଲ ଚାଉଳ ଆଣି ଗୋଟେ ଟଙ୍କା ଭିତରେ ପଡ଼ୁଥିଲା। ଏହିଭଳି ଭାବରେ ସେହି ସମୟର ତାଙ୍କ ଧନ ଥିଲା 20 ଲକ୍ଷ ଟଙ୍କା ବାର୍ଷିକ ଆୟ। ତେଣୁ ସେହି ରଘୁନାଥ ଦାସ ଗୋସ୍ୱାମୀ ଗୋଟେ ଲୀଳା ହେଇଥିଲା, ଆଜି ଦେଖିଥିଲେ ଚୁଡ଼ାଦେବୀ ଉତ୍ସବ। ସେ ଚୁଡ଼ାଦେବୀ ଉତ୍ସବ ବିଷୟରେ ଆମେ ସମୟ ସୂଚନା ଦେଇ ହେବା। ତେଣୁ ରଘୁନାଥ ଦାସ ଗୋସ୍ୱାମୀ ସେ ଚାହୁଁଥିଲେ ମହାପ୍ରଭୁଙ୍କ ସହିତ ଯୋଗଦାନ ପାଇଁ, ମହାପ୍ରଭୁଙ୍କ ଆଦରଣରେ ମହାପ୍ରଭୁଙ୍କର ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିବା ପାଇଁ। କିନ୍ତୁ ତାଙ୍କର ପିତାମାତା ତାଙ୍କୁ ସବୁବେଳେ ଘିନି ଆସି, ଯଦିଓ ସେ ଚାହୁଁଥିଲେ ମହାପ୍ରଭୁଙ୍କ ସାଙ୍ଗରେ ଯୋଗଦାନ ପାଇଁ, କିନ୍ତୁ ତାଙ୍କୁ ସେ ଧରି ଆଣିକି ଘର ଭିତରେ ଅନୁଭବ କରି ରଖିଥିଲେ। ଅନେକ ଐଶ୍ୱର୍ଯ୍ୟ ଅଛି, ତେଣୁ ସେ ଚାହୁଁନଥିଲେ ଆମର ପୁଅ ଯାଇ ବାବାଜୀ ହେଇଯାଉ। ଆଜିକାଲି ମଧ୍ୟ ବର୍ତ୍ତମାନ ପିଲାମାନଙ୍କ ବିଷୟରେ ଚାହୁଁଛନ୍ତି, ତାଙ୍କର ପିଲାମାନେ ମନ୍ଦିରରେ ଯାଇ ଭକ୍ତ ହେଇକି ନ ରୁହନ୍ତି, ଘରେ ରୁହନ୍ତି। ତେଣୁ ତାଙ୍କର ଅନେକ ଧନ ରହିଛି, ଅନେକ ଧନ ସମ୍ପତ୍ତି ରହିଛି, ତେଣୁ ରଘୁନାଥ ଗୋସ୍ୱାମୀ ଯୋଉ ବହୁତ ବାରମ୍ବାର ଚେଷ୍ଟା କଲେ ମଧ୍ୟ ତାଙ୍କ ପିତାମାତା ପିତା ହେଉଛନ୍ତି ଗୋବର୍ଦ୍ଧନ ମଜୁମଦାର, ସେ ତାଙ୍କୁ ସବୁବେଳେ ଦିନେ ଆସି ଘରେ ରଖନ୍ତି। ତେଣୁ ଗୋବର୍ଦ୍ଧନ ମଜୁମଦାର ସେ ହେଉଛନ୍ତି ବହୁତ ଧନୀ ବ୍ୟକ୍ତି, ତେଣୁ ଘରେ ତାଙ୍କର ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। କିନ୍ତୁ ରଘୁନାଥ ଦାସ ଗୋସ୍ୱାମୀ ସେ ଐଶ୍ୱର୍ଯ୍ୟ ପ୍ରତି ଆକୃଷ୍ଟ ହେଉନାହାନ୍ତି। ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଲେ ତାଙ୍କର ଏ ଭୌତିକ ଐଶ୍ୱର୍ଯ୍ୟ ପ୍ରତି ଆକର୍ଷଣ ରହିବ ନାହିଁ। ଯେଉଁମାନଙ୍କର ଭୌତିକ ଆସକ୍ତି ରହିଛି ସେମାନେ ଭକ୍ତି ମାର୍ଗରେ ଅଗ୍ରଗତି କରିପାରିବେ ନାହିଁ। ଦୁଇଟି ଜିନିଷ ହେଉଛି ଅଲଗା ଜିନିଷ। ତେଣୁ ରଘୁନାଥ ଦାସ ଗୋସ୍ୱାମୀ ଯେହେତୁ ତାଙ୍କର ଭକ୍ତି ମାନେ ଶ୍ରେଷ୍ଠ ଭକ୍ତ, ତେଣୁ ତାଙ୍କର ଏ ଭୌତିକ ଆସକ୍ତି ରହୁନି। ତେଣୁ ସେ ଏ ଭୌତିକ ଆସକ୍ତି ତ୍ୟାଗ କରି ଯେଉଁ ଚାଲିଯାଉଛନ୍ତି, ତାଙ୍କ ପିତାମାତାମାନେ ତାକୁ ଲୋକମାନେ ପଠାଇ ଘରେ ଆଣିକି ପୁଣି ଘର ଭିତରେ ରଖିଛନ୍ତି। କାରଣ ବହୁତ ସୁନ୍ଦରୀ ସ୍ତ୍ରୀ ସହିତ ବିବାହ କରିଛନ୍ତି, ହେଲେ ବି ତାଙ୍କର ଘରେ ମନ ଲାଗୁନାହିଁ। ଇଏ ହେଉଛି ଭକ୍ତି ଯୋଗ, ହେଉଛି ସେଇ ବୈରାଗ୍ୟ ବିଦ୍ୟା, ନିଜ ଭକ୍ତି ଯୋଗ, ଶିକ୍ଷାର୍ଥ ନିହତମ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରୀ ଯୁବା ମୋଦୀ ପ୍ରଧାନ ପ୍ରତି ଭକ୍ତି ଯୋଗ ହେଉଛି ବୈରାଗ୍ୟ। ଏ ଭୌତିକ ଜଗତ ଯେଉଁ ଆମର ଆସକ୍ତି ରହିଛି, ଏ ଆସକ୍ତି ଥିବାରୁ ଆମକୁ ଏ ଭୌତିକ ଜଗତରୁ ବାରମ୍ବାର ଆସିବାକୁ ପଡ଼ୁଛି। ପୁନରତି ଜନନମ ପୁନରତି ମରଣମ ପୁନରତି ଜନନୀ ଯଥାରେ ସାରଣ ଶଙ୍କରାଚାର୍ଯ୍ୟ ତାଙ୍କ ମହମ୍ମଦ ରଚନା କରିଛନ୍ତି। ଏ ଭୌତିକ ଆସକ୍ତି ଥିବାରୁ ଆମେ ବାରମ୍ବାର ଏ ଭୌତିକ ଜଗତକୁ ଆସୁଛେ, କେତେବେଳେ ସ୍ୱର୍ଗରକୁ ଯାଉଛେ, କେତେବେଳେ ନର୍କରକୁ ଯାଉଛେ, ଏହିଭଳି ଭାବରେ ବ୍ରହ୍ମାଣ୍ଡ ଭୂମିକୁ ଆମେ ଭ୍ରମଣ କରି ଚାଲିଛେ। ଏ ଭୌତିକ ଜଗତରୁ ଆମେ ଉଦ୍ଧାର ମିଳୁନାହିଁ। କିନ୍ତୁ ଯେଉଁମାନେ ଏ ଭୌତିକ ଜଗତର ଆସକ୍ତି ମୁକ୍ତ ହେଉଛନ୍ତି, ଭୌତିକ ବିରକ୍ତି ଆସୁଛି, ଭୌତିକ ଜଗତରୁ ବିରକ୍ତି ଆସୁଛି, ସେମାନେ ଏହି ଭକ୍ତିକୁ ଆଚରଣ କରିପାରିବେ। ଭକ୍ତି ଯୋଗ ହେଉଛି ବୈରାଗ୍ୟ ବିଦ୍ୟା, କେମିତି ଏ ଭୌତିକ ଆସକ୍ତିରୁ ଆମେ ମୁକ୍ତ ହେବା, ବୈରାଗ୍ୟ ପ୍ରାପ୍ତ ହେବା, ଏହି ଶିକ୍ଷା ଦିଆଯାଉଛି। ବୈରାଗ୍ୟ ବିଦ୍ୟା କେମିତି ଆମେ ପ୍ରାପ୍ତ ହେବା ନା ନିଜ ଭକ୍ତି ଯୋଗ ଭଗବାନଙ୍କ ଯଦି ଆମେ ଭକ୍ତି କରିବା ତାହେଲେ ଏହି ବୈରାଗ୍ୟ ଆସିବ। ଯଦି ଭକ୍ତି ଆଚରଣ ନ କରିବା ତାହେଲେ ଆମେ ବୈରାଗ୍ୟ ଆସିପାରିବ ନାହିଁ, ଆମର ଭୌତିକ ଆସକ୍ତି ଲାଗିକି ରହିବ। ତେଣୁ ଏହି ଶିକ୍ଷା ଦେଶରେ ଚୈତନ୍ୟ ମହାପ୍ରଭୁ ବୈରାଗ୍ୟ ବିଦ୍ୟା ବିଭକ୍ତି ଯୋଗ ଶିକ୍ଷା ତ ନେଇ ଏବଂ ପୁରୁଷ ପୁରାଣ ସେ ପୁରାଣ ପୁରୁଷ ସେ ଭଗବାନ ସ୍ୱୟଂ ଆସୁଛନ୍ତି। ଶିକ୍ଷା ତ ନେଇ ଏବଂ ପୁରାଣ ପୁରୁଷ ଏଇ ନିଜ ବିଦ୍ୟାକୁ ଏ ଭକ୍ତି ବିଦ୍ୟାକୁ ଏ ବୈରାଗ୍ୟ ବିଦ୍ୟାକୁ ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ତେଣୁ ରଘୁନାଥ ଦାସ ଗୋସ୍ୱାମୀ ଏଇ ବୈରାଗ୍ୟ ବିଦ୍ୟାକୁ ସେ ଆକର୍ଷିତ ହୋଇକି ଆସିଥିଲେ, କିନ୍ତୁ ତାଙ୍କ ପିତାମାତା ଯେତେବେଳେ ତାଙ୍କୁ ଜବରଦସ୍ତି କରି ଆମ ଘରେ ରଖୁଛନ୍ତି, ତେଣୁକରି ଥରେ ଯେତେବେଳେ ମହାପ୍ରଭୁ ଯାଇଛନ୍ତି ବୃନ୍ଦାବନକୁ, ସେହି ସମୟରେ ସେ ଶାନ୍ତିପୁରରେ ପହଞ୍ଚିଛନ୍ତି। ଅଯୋଧ୍ୟାଚାର୍ଯ୍ୟ ଯିଏକି ସ୍ୱୟଂ ଭଗବାନ ଈଶ୍ୱର ଈଶ୍ୱର ସିଏ ଆସିଛନ୍ତି ଅଯୋଧ୍ୟାଚାର୍ଯ୍ୟ ରୂପରେ। ତେଣୁ ତାଙ୍କର ଗୃହରେ ଯେତେବେଳେ ମହାପ୍ରଭୁ ରହିଛନ୍ତି, ରଘୁନାଥ ଦାସ ଗୋସ୍ୱାମୀ ତାଙ୍କ ପାଖକୁ ନିବେଦନ ହୋଇଛନ୍ତି, ତାଙ୍କୁ ଦେଖା କରିଛନ୍ତି, ପ୍ରଣାମ କରିଛନ୍ତି। ତେଣୁ ମହାପ୍ରଭୁ କହୁଛନ୍ତି ଯେ କ'ଣ ସେ କହୁଛନ୍ତି ତମେ ମର୍କଟ ବୈରାଗ୍ୟ ନାକର ଲୋକ ଦେଖାଣିଆ। ହଁ, ମର୍କଟ ବୈରାଗ୍ୟ ବୈରାଗ୍ୟ ଦୁଇ ପ୍ରକାର ଅଛି, ଗୋଟେ ହେଉଛି ମର୍କଟ ବୈରାଗ୍ୟ ଆଉ ଗୋଟେ ହେଉଛି ଯୁକ୍ତ ବୈରାଗ୍ୟ। ମର୍କଟ ବୈରାଗ୍ୟ କ'ଣ ନା ଆପଣମାନେ ଦେଖୁଥିବେ ମାଙ୍କଡ଼ମାନଙ୍କୁ ଉଦମ ନେଇ ଦେଉଛନ୍ତି, ଏବଂ ଫଳ ପୁଷ୍ପରେ ଗ୍ରହଣ କରୁଛନ୍ତି, ସେମାନେ ଭେଜିଟେରିଆନ୍ ଫୁଡ଼୍ ଗ୍ରହଣ କରୁଛନ୍ତି। କିନ୍ତୁ ଗୋଟିଏ ପୁରୁଷମାନଙ୍କର ଅନେକ ସ୍ତ୍ରୀମାନଙ୍କର ସହିତ ସମ୍ପର୍କ ରହୁଛି, ଇଏ ହେଉଛି ମର୍କଟ ବୈରାଗ୍ୟ। କିନ୍ତୁ ଯୁକ୍ତ ବୈରାଗ୍ୟ ହେଉଛି କ'ଣ ନା ଆମେ ଯଦିଓ ସବୁକିଛି ଐଶ୍ୱର୍ଯ୍ୟ ଅଛି, ସେଇ ଐଶ୍ୱର୍ଯ୍ୟ ଦ୍ୱାରା ଭଗବାନଙ୍କର ଆରାଧନା କରିବା, ନିବନ୍ଧ କୃଷ୍ଣ ସମ୍ବନ୍ଧୀୟ ଯୁକ୍ତ ବୈରାଗ୍ୟ ଦେଖିଲେ। ତେଣୁ ମହାପ୍ରଭୁ କହିଲେ ତୁମେ ଏଇ ମର୍କଟ ବୈରାଗ୍ୟ କରିବା ଦରକାର ନାହିଁ, ଲୋକ ଦେଖିବା ମର୍କଟ ବୈରାଗ୍ୟ କରିବା ଦରକାର ନାହିଁ, ତୁମେ ଅନାସକ୍ତ ଭଳିଆ ମୂଲ୍ୟ ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି ତୁମେ ଯଥାଯୋଗ୍ୟ ଅନାସକ୍ତ ହେଇକି ସେଟା ବହୁତ କର, ଏଇଭଳିଆ ତାଙ୍କୁ କହି ବିଦାୟ ଦେଇଛନ୍ତି। ତେଣୁ ସେ ଘରକୁ ଯାଇକରି ସବୁବେଳେ ଚିନ୍ତା କରୁଛନ୍ତି କେମିତି ଏ ଭୌତିକ ଆସକ୍ତିରୁ ମୁକ୍ତ ହେବେ। ଯେତେଥର ଚେଷ୍ଟା କଲେ ମଧ୍ୟ ତାଙ୍କ ପିତାମାତା ତାଙ୍କୁ ଘିନି ଆସୁଛନ୍ତି, ଘରକୁ ଘିନି ଆସୁଛନ୍ତି। ତେଣୁ ଏଇଭଳି ଭାବରେ ସମୟରେ ଚିନ୍ତା କରୁଛନ୍ତି, ଥରେ ନିତ୍ୟାନନ୍ଦ ପ୍ରଭୁ ସେ ପାଣିଘାଟି ଗୋଟେ ସ୍ଥାନ ରହିଛି, ସେ ସ୍ଥାନରେ କାଲକାଟାରେ ସେ ସ୍ଥାନ ରହିଛି ପାଣିଘାଟି ବୋଲି ସ୍ଥାନ, ଗଙ୍ଗା ନଦୀ ଚକରେ ସେ ସ୍ଥାନରେ ନିତ୍ୟାନନ୍ଦଙ୍କ ଲୀଳା ଚାଲିଥିଲା। ମୁଁ ଆଜିର ଏହି ଦିବସରେ ରଘୁନାଥ ଦାସ ଗୋସ୍ୱାମୀ ତାଙ୍କୁ ଦେଖା କରିଛନ୍ତି। ତେଣୁ ରଘୁନାଥ ଦାସ ଗୋସ୍ୱାମୀ ତାଙ୍କୁ ଦୂରରୁ ପ୍ରଣାମ କରୁଛନ୍ତି। ଚୈତନ୍ୟ ଚରିତାମୃତ ଅନ୍ତଲୀଳା ଷଷ୍ଠ ପରିଚୟରେ ଏସବୁ ବର୍ଣ୍ଣନା କରାଯାଇଛି। ଆମର ଅର୍ଥଶାନ୍ତି ସୃଷ୍ଟି ହେବ ତେଣୁ ଆମେ କହିବା ଯେ ଯେତେବେଳେ ବହୁତ ଦୂରରୁ ରଘୁନାଥ ଦାସ ଗୋସ୍ୱାମୀ ନିତ୍ୟାନନ୍ଦଙ୍କୁ ପ୍ରଣାମ କରୁଛନ୍ତି, ସେତେବେଳେ ନିତ୍ୟାନନ୍ଦଙ୍କର ସେବକ କହୁଛନ୍ତି ଯେ ରଘୁନାଥ ଆମକୁ ପ୍ରଣାମ କରୁଛନ୍ତି। ତେଣୁ ମହାପ୍ରଭୁ କହୁଛନ୍ତି, ନିତ୍ୟାନନ୍ଦ କହୁଛନ୍ତି, ସୁନି ପ୍ରଭୁ କହେ ଚୋରା ଗିରି ଦର୍ଶନ ଆୟ ଆୟ ଆଦି ତୋର କରିମ ଦଣ୍ଡନ। ତମେ ଚୋର ବୋଲି କହୁଛନ୍ତି ତାଙ୍କୁ, ତମେ ଚୋର ଆଜି ପର୍ଯ୍ୟନ୍ତ ରହିଛ, ଚୋରି ହେଇକି ଚୋରିବ, ଚୋରି ଯେମିତି ଚୋର ଯେମିତି ଲୁଚିକି ରହେ ସେଇଭଳିଆ ତମେ ଲୁଚିକି ରହିଛ, ତମେ ଆଜି ମୋତେ ଦର୍ଶନ ଦେଇଛ ତେଣୁ ମୁଁ ଆଜି ତମେ ଦଣ୍ଡ ଦେବି। କ'ଣ ଦଣ୍ଡ ଦେବେ ନା, ତମେ ପ୍ରଭୁ ବୋଲାଏ କେଉଁ ନିକଟ ପ୍ରଭୁ କହୁଛନ୍ତି, ମା ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି ଯେ ଦଧି ଚିଡ଼ା ରକ୍ଷଣ କରାହ ମୋର ବାଣୀ ଶୁନିଆ ଆନନ୍ଦ ହେଲା ରଘୁନାଥ ମନ। ତେଣୁ ସେ ତାଙ୍କୁ କହିଲେ, ତମେ ମୋର ଯେଉଁ ନିତ୍ୟାନନ୍ଦ ପ୍ରଭୁଙ୍କ ପାର୍ଶ୍ୱ ପାର୍ଶ୍ୱ ଅଛନ୍ତି ସେମାନଙ୍କୁ କହିଲେ ଦହି ଚିଡ଼ା ପ୍ରଦାନ କର, ଦହି ଚିଡ଼ା ଏଇଟା ପ୍ରଦାନ କର, ଏଇଟା ତମ ଦଣ୍ଡ। ତେଣୁ ଏଇଟା ଶୁଣି ରଘୁନାଥ ଦାସ ପ୍ରତି ବହୁତ ଆନନ୍ଦିତ ହେଲେ, ସେତେବେଳେ ସେ ଗୋସ୍ୱାମୀ ନଦେଲେ ରଘୁନାଥ ଦାସ କହିଥିଲେ, ତେଣୁ ସେ ବହୁତ ଆନନ୍ଦିତ ହେଲେ। ତେଣୁ ସେ ଦଧିଚୁଡ଼ା ଉତ୍ସବ କରିଛନ୍ତି, ବହୁତ ମହା ଆଡ଼ମ୍ବରରେ ପାଳନ ହେଉଛି। ରଘୁନାଥ ଭିତରେ ଯିବେ, ପାଣିଆ ଥିଲେ ଇସ୍କନ ତରଫରୁ, ଇସ୍କନ ମହାପୁର ତରଫରୁ ବିରାଟ ଆୟୋଜନ ସବୁ କରାଯାଇଛି। ଲକ୍ଷ ଲକ୍ଷ ଲୋକ ଆସି ସମାବେଶ ହେଉଛନ୍ତି, ସମସ୍ତେ ଦଧିଚୁଡ଼ା ଗ୍ରହଣ କରୁଛନ୍ତି। ଖାଲି ଦଧିଚୁଡ଼ା ନାହିଁ, ତାହେଲେ ବହୁତ ପ୍ରକାର ଫଳ, ଆମ୍ବ କଦଳୀ ଇତ୍ୟାଦି ବିଭିନ୍ନ ପ୍ରକାର ଫଳ, ବିଭିନ୍ନ ପ୍ରକାର ନୃତ୍ୟଦ୍ରବ୍ୟ, ସନ୍ଦେଶ ଇତ୍ୟାଦି ଏଇଭଳି ଭାବରେ ଅନେକ ପ୍ରକାର କ୍ଷୀର ଚୁଡ଼ା, ଦହି ଚୁଡ଼ା ଏଇଭଳିଆ ଅନେକ ପ୍ରକାର ଚୁଡ଼ା ଦେବୀ ଉତ୍ସବ ପାଳନ କରାଯାଉଛି। ଆମେ ମଧ୍ୟ ସାକ୍ଷେପରେ ଚୁଡ଼ା ଦେବୀ ଆମେ ସକାଳେ ମଧ୍ୟ ଆମକୁ ଚୁଡ଼ା ଦେବୀ ଦିଆଯାଇଥିଲା, ସାକ୍ଷେପ ପାଳନ କରୁଛେ। ଆମ ମନ୍ଦିରରେ ଗତକାଲି ମଧ୍ୟ ପାଳନ ହୋଇଛି। ଆଜି ଆମର କଟକରେ ଜଣେ ଭକ୍ତ ବିସ୍ତାର ଭାବରେ ଆଡ଼ମ୍ବର ସହ ପାଳନ କରୁଛନ୍ତି। ତେଣୁ ଆଜି ଜଗନ୍ନାଥ ଉତ୍ସବ ଉପରେ ଆମେ ଆଜି ଏଠାରେ ଏଇ କଥା କହୁଛେ। ତେଣୁ ଯେତେବେଳେ ରଘୁନାଥ ଦାସ ଗୋସ୍ୱାମୀ ଅନେକ ପ୍ରକାର ଚୁଡ଼ା ମଗେଇଲେ, କ୍ଷୀର ମଗେଇଲେ, ଦହି ମଗେଇଲେ, ବିଭିନ୍ନ ପ୍ରକାର ଆମ୍ବ କଦଳୀ ଇତ୍ୟାଦି ବିଭିନ୍ନ ପ୍ରକାର ଫଳ, ବିଭିନ୍ନ ପ୍ରକାର ମିଠା ଦ୍ରବ୍ୟ, ସନ୍ଦେଶ ଇତ୍ୟାଦି ଅନେକ ସବୁ ମଗେଇକିରି ସବୁ ଏଇ ଚୁଡ଼ା ଦେବୀ ଉତ୍ସବ କରିବେ। ତେଣୁ ଦୁଇ ଦୁଇ ହାଣ୍ଡି ସମସ୍ତଙ୍କୁ ଦିଆଗଲା। ନିତ୍ୟାନନ୍ଦ ପ୍ରଭୁ ଗୋଟେ ରହିଛି ଉପରେ, ଗୋଟେ ଚୌଦରା ଭଳିଆ ରହିଛି, ସେ ଚୌଦରା ଉପରେ ନିତ୍ୟାନନ୍ଦ ପ୍ରଭୁ ଏବଂ ତାଙ୍କର ପାର୍ଶ୍ୱମାନେ ସେଠି ବସିଲେ, ଅନ୍ୟ ଭକ୍ତମାନେ ସେଠି ତଳେ ବସିଲେ, ସମସ୍ତଙ୍କୁ ସେଇ ଚୁଡ଼ା ଦେବୀ ପ୍ରଦାନ କରାଗଲା। ତେଣୁ ଏହିସବୁ ଦେଖି ପ୍ରକୃତରେ ସେଦିନ ନିତ୍ୟାନନ୍ଦ ପ୍ରଭୁଙ୍କର ଖାଇବା ପାଇଁ ବ୍ୟବସ୍ଥା ହେଇଥିଲା ରାଘବ ପଣ୍ଡିତଙ୍କର ଗୁହରେ। କିନ୍ତୁ ରାଘବ ପଣ୍ଡିତଙ୍କ ଯେତେବେଳେ ଦେଖିଲେ ଅନେକ ପ୍ରକାର ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିଛନ୍ତି, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଆସୁନାହାନ୍ତି। ତେଣୁ ସେ ଆସି ଯେତିକି ଦେଖିଲେ ସେତେବେଳେ ଏଇଭଳି ଭାବରେ ଲୀଳା ଚାଲିଛି, ଏ ଦଧିଚୁଡ଼ା ଉତ୍ସବ ଚାଲିଛି। ତେଣୁ ରାଘବ ପଣ୍ଡିତ କହୁଛନ୍ତି, ଦେନକାଳେ ଆଇଲା ତଥା ରାଘବ ପଣ୍ଡିତ ଆସିକି ଲାଗିଲା ଦେଖିକି ମାୟା ବିସ୍ତୃତ। ତେଣୁ ଏସବୁ ଲୀଳା ଦେଖିକି ସବୁ ହସିବାକୁ ଲାଗିଲେ, ହେଲେ ମୋର ଗୃହରେ ମୁଁ ରୋଷେଇ କରିଛି ନିତ୍ୟାନନ୍ଦ ପ୍ରଭୁଙ୍କ ପାଇଁ, ତାଙ୍କ ପାର୍ଶ୍ୱମାନଙ୍କ ପାଇଁ, ଆଉ ସେ ସେଠି ନଥାଇ ଏଠି ଆସି ଖାଉଛନ୍ତି। ତେଣୁ ମା ନିତ୍ୟାନନ୍ଦ ପ୍ରଭୁ କହିଲେ, ଆମେ ସନ୍ଧ୍ୟାବେଳେ ଯିବା ସେଠି, ଆଜି ଏଇଠି ଲୀଳା କରିବା, ଏଇ ଚୁଡ଼ା ଦେବ ଲୀଳା କରିବା। ତେଣୁ ସକଳ ଲୋକର ଚିଡ଼ା ପୂର୍ଣ୍ଣଦେବ ହୋଇଲ ଧ୍ୟାନେ ଦେବ ପ୍ରଭୁ ମହାପ୍ରଭୁରେ ଆଣିଲ। ମହାପ୍ରଭୁ ସେତେବେଳେ ପୁରୀରେ ଥିଲେ, ଜଗନ୍ନାଥ ପୁରୀରେ ଥିଲେ। ଏ ଲୀଳା ଯେଉଁ ହେଉଥିଲା ଚୁଡ଼ା ଦେବୀ ଉତ୍ସବ, ଏଇଟା ହେଉଥିଲା କାଲକାଟାରେ ୱେଷ୍ଟ ବେଙ୍ଗଲରେ, ଏ ପାଣିଆ ବି ସ୍ଥାନ ଅଛି ସେଇଠି ହେଉଥିଲା। କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଯେତେବେଳେ ଧ୍ୟାନ କଲେ ମହାପ୍ରଭୁ ଯାଇ ସେଠି ହାଜର ହୋଇଗଲେ। ଭଗବାନ ହେଉଛନ୍ତି ସର୍ବତ୍ର ସବୁଠାରେ ବିଦ୍ୟମାନ, ଭଗବାନଙ୍କ ସଂଜ୍ଞା ଭଗବାନ ଏକ ସମୟରେ ସବୁଠାରେ ବିଦ୍ୟମାନ ହୋଇପାରିବେ। ଆମେ ଯେଉଁ ଭଗବାନ କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରୁଥିଲୁ, ଭଗବାନ 16,108 ରାଣୀ ଯେଉଁ ରଖିଥିଲେ, ଏକ ସମୟରେ 16,108 ରାଣୀଙ୍କୁ ତାଙ୍କ ସେ ରହୁଥିଲେ, ନିଜକୁ ବିସ୍ତାର କରୁଥିଲେ। ଭଗବାନ ସମସ୍ତ ପୃଥିବୀରେ ରହିଛନ୍ତି, ଭୂମି ଆପ ନଳୁ ବାୟୁ ପମ୍ ମନ ବୁଦ୍ଧି ଗଛ ଅହଙ୍କାର ଇତ୍ୟାଦି ଭିନ୍ନ ପ୍ରକୃତିର ସଭା, ଏ ସବୁକିଛି ହେଉଛି ଭଗବାନଙ୍କ ଶକ୍ତି। ତେଣୁ ଭଗବାନ ସେ ରହିପାରିବେ ଶକ୍ତି ଏବଂ ଶକ୍ତିମାନ ଅଭେଦ। ତେଣୁ ନିତ୍ୟାନନ୍ଦକୁ ଯେତେବେଳେ ମହାପ୍ରଭୁ ଚିନ୍ତା କରେ ମହାପ୍ରଭୁ ଆସି ସେଠି ହାଜର ହେଇଗଲେ। ତେଣୁ ମହାପ୍ରଭୁକୁ ଦେଖି ନିତ୍ୟାନନ୍ଦ ମହାପ୍ରଭୁ ଆଇଲା ଦେଖି ନିତାଇ ଉଠିଲା କାଣେ ନୟା ସବାର ପିଲା ଦେଖିକି ଲାଗିଲା। ମହାପ୍ରଭୁ ଯେତେ ଆସିଲେ ସମସ୍ତେ ଦେଖିପାରୁନାହାନ୍ତି ମହାପ୍ରଭୁ, ଯେଉଁମାନେ ଭଗବାନଙ୍କ ଶୁଦ୍ଧ ଭକ୍ତ ସେମାନେ ହିଁ ତାଙ୍କୁ ଦେଖୁଛନ୍ତି, ଆମେମାନେ ଦେଖିପାରୁନାହାନ୍ତି। ନିତ୍ୟାନନ୍ଦ ମହାପ୍ରଭୁ ନେଇକରି ସମସ୍ତେ ଭଗବାନଙ୍କ ସାଙ୍ଗରେ ତାଙ୍କ ଚାରିପଟେ ସେହିପଟେ ସବୁ ବୁଲିକି ଦେଖୁଛନ୍ତି କିଭଳି ଭାବରେ ଭକ୍ତମାନଙ୍କୁ ଦେଖୁଛନ୍ତି, ଯେଉଁ ଖାଇବେ ଖାଇନାହାନ୍ତି ବୋଲି ମହାପ୍ରଭୁ ଖାଇଲା ପରେ ସେମାନେ ଖାଇବେ। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ପ୍ରତି ଭଗବାନଙ୍କୁ ଅର୍ପଣ କରାଯିବ, ଭଗବାନଙ୍କୁ ଅର୍ପଣ ହେଲା ପରେ ସେ ପ୍ରସାଦ ଆମେ ପ୍ରାପ୍ତ ହେବା। ଆମେ ଯଦି ଭଗବାନଙ୍କୁ ଅର୍ପଣ ନ କରି ଖାଦ୍ୟ ଖାଇବା ତାହେଲେ ପାପ ହିଁ ଅର୍ପଣ କରିବା। ଭଗବାନ ଗୀତାରେ ଭଗବାନ କହିଛନ୍ତି ଯେ ଯଜ୍ଞଶିଷ୍ଟା ଆସନ ସନ୍ତୋ ମୃତ୍ୟୁ ସର୍ବକ୍ରିଣୀ ସେଇ ଭୁଞ୍ଜନ ଯେତୁ ଆମ ପାପା ଇଏ କରୁଛନ୍ତି ଆତ୍ମଧାରଣା। ଯଦି ଆମେ ରୋଷେଇ କରୁଛେ ତେବେ ଭଗବାନଙ୍କୁ ଅର୍ପଣ କରୁନେ ତାହେଲେ ଆମେ ଆପଣ ଭକ୍ତମାନେ କରୁଛେ। ତେଣୁ ଏଇ ଜଗନ୍ନାଥ ମନ୍ଦିରରେ ଯେଉଁମାନେ ଭକ୍ତମାନେ ଆସୁଛନ୍ତି ମନ୍ଦିର ସ୍ଥାପନ କରିଛନ୍ତି ତାଙ୍କ ଅନୁରୋଧ କରିବୁ ସେମାନେ ତାଙ୍କର ଗୃହରେ ମଧ୍ୟ ଖାଦ୍ୟ ଗ୍ରହଣ କରିବେ, ସେ ଜଗନ୍ନାଥଙ୍କୁ ଅର୍ପଣ କରିବେ, ନିଜ ଘରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖିବେ ବା ଜଗନ୍ନାଥଙ୍କର ଫଟୋ ରଖିବେ, ସେଇ ଜଗନ୍ନାଥଙ୍କ ପାଖରେ ଅର୍ପଣ କରି ସେଇ ପ୍ରସାଦ ସେମାନେ ଗ୍ରହଣ କରିବେ, ତାହେଲେ ସେମାନେ ଭକ୍ତି ମାର୍ଗରେ ଅଗ୍ରଗତି କରିବେ। ତେଣୁ ମହାପ୍ରଭୁ ଏବଂ ନିତ୍ୟାନନ୍ଦଙ୍କୁ ଦେଖିଲେ ସମସ୍ତେ ଯେତେବେଳେ କ୍ଷୀର ଚୁଡ଼ା କଦଳୀ ଆମ୍ବ ସନ୍ଦେଶ ଇତ୍ୟାଦି ସମସ୍ତେ ଗ୍ରହଣ କରିଛନ୍ତି। ତେଣୁ ମହାପ୍ରଭୁ ସେ ଗ୍ରହଣ କଲେ ଏବଂ ନିତ୍ୟାନନ୍ଦ ଗ୍ରହଣ କଲେ ତାପରେ ଅନ୍ୟ ସମସ୍ତ ଭକ୍ତମାନେ ସେ ଚୁଡ଼ାଦେବୀ ଗ୍ରହଣ କଲେ। ଜୟ ଚୁଡ଼ାଦେବୀ ମହୋତ୍ସବ କି। ତେଣୁ ଏହିଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁ ଏଇ ଚୁଡ଼ାଦେବୀ ଉତ୍ସବ ସମାପନ ହେଲା ପରେ ନିତ୍ୟାନନ୍ଦ ପ୍ରଭୁ ଯାଇଛନ୍ତି ଜଗନ୍ନାଥ ଯେଉଁ ରହିଛି ରାଘବ ପଣ୍ଡିତ ଗୃହକୁ ଯାଇଛନ୍ତି। ସେଠି ସନ୍ଧ୍ୟାବେଳେ ବିଭିନ୍ନ କୀର୍ତ୍ତନ ରହିଛି, ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ 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 ହରେ।
ସେଠି କୀର୍ତ୍ତନ ହେଇ ସେଠି ଜଗନ୍ନାଥ ଯେଉଁ ରାଘବ ପଣ୍ଡିତ ଯେଉଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି ସେ ପ୍ରସାଦ ସମୟରେ ପ୍ରାପ୍ତ ହେଇଛନ୍ତି। ତା ପରଦିନ ତାଙ୍କର ପାଣି ଆଟିକି ଆସିଛନ୍ତି, ରଘୁନାଥ ଦାସ ଗୋସ୍ୱାମୀ କାହିଁ ତାଙ୍କୁ ପ୍ରଣାମ କରିଛନ୍ତି, ତାଙ୍କୁ ଦକ୍ଷିଣା ପ୍ରଦାନ କରିଛନ୍ତି ଏବଂ ତାଙ୍କୁ କୃପା ତାଙ୍କୁ ପ୍ରାର୍ଥନା କରିଛନ୍ତି ଯେ କେମିତି ସେ ଚୈତନ୍ୟ ମହାପ୍ରଭୁ ସହିତ ମିଳିତ ହେବେ। ତେଣୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି, ତୁମେ ଖୁବ୍ ଶୀଘ୍ର ମହାପ୍ରଭୁଙ୍କ ସହିତ ଦେଖା କରିବ, ଘରୁ ତମର ଯେଉଁ ଘର ବନ୍ଧନ ଭିତରେ ରହିଛ ବନ୍ଧନ ମୁକ୍ତ ହେବ। ତେଣୁ ସେଦିନ ସେ ଫେରି ପାଣି ଆଟ କରି ସେ ଆଉ ଘର ଭିତରେ ସ୍ନାନ ନ କରିକି ଘର ସାମ୍ନାରେ ସେ ଦୁର୍ଗା ନଦୀ ରହିଛି, ସେ ଦୁର୍ଗା ନଦୀ ସେ ସ୍ନାନ କରନ୍ତି, ଆଉ ଘରକୁ ଯାଉନାହାନ୍ତି ସ୍ନାନ କରିବା ପାଇଁ। ତେଣୁ ତାଙ୍କ ପାଖରେ ସବୁ ପହରାମାନେ ରହିଛନ୍ତି, ସେଠି ଆସିକି ରହିଛନ୍ତି, ତାଙ୍କ ପିତା ରହିଛନ୍ତି ଯେ କେମିତି ଜଗନ୍ନାଥ ଚାଲି ନଦୀ ଗଲା ତେଣୁ ଦେଖିବା ପାଇଁ ସେଠି ସବୁ ରହିଛନ୍ତି। ତେଣୁ ରଘୁନାଥ ସବୁବେଳେ ଚିନ୍ତା କରୁଛନ୍ତି, ମହାପ୍ରଭୁଙ୍କ ବିଷୟରେ ଚିନ୍ତା କରୁଛନ୍ତି କେମିତି ସେ ତାଙ୍କ ସହିତ ଦେଖା ହେବ, ତାଙ୍କ ସହିତ ମିଳନ ହେବ। ତେଣୁ ଦିନେ ରାତି କହିବା ପାଇଁ ଅପରିଶ୍ରମ ଅଛି, ତାଙ୍କର ଗୁରୁଦେବ ଯଦୁନନ୍ଦନ ଆଚାର୍ଯ୍ୟ ଆସି ପହଞ୍ଚିଲେ। ଯଦୁନନ୍ଦନ ଆଚାର୍ଯ୍ୟ ସେ କହିଲେ ଯେ ଆମର ଘରେ ଯେଉଁ ଭଗବାନଙ୍କୁ ପୂଜା ହେଉଛି ସେ ଯେଉଁ ସେବକ ରହିଛନ୍ତି ସେ ସେବକ ଚାଲିଯାଇଛନ୍ତି, ତାହେଲେ ତାଙ୍କୁ ଆଣିକରି ଆମ ଘରକୁ ପ୍ରଭାବ କରିବେ। ତେଣୁ ଏହିଭଳି କହିବାରୁ ଜଗନ୍ନାଥ ଆଚାର୍ଯ୍ୟ ସାଙ୍ଗରେ ରଘୁନାଥ ଦାସ ଗୋସ୍ୱାମୀ ଗଲେ, ରାତ୍ରି ଶେଷ ହେଇଯାଇଥିବାରୁ ସେଥିରେ ସବୁ ଶୋଇପଡ଼ିଥିଲେ। ତେଣୁ ଏଇ ସୁଯୋଗ ପାଇକରି ରଘୁନାଥ ଦାସ ଗୋସ୍ୱାମୀ ତାଙ୍କୁ କହିଲେ ତାଙ୍କ ଗୁରୁଙ୍କୁ ଯେ ଆପଣ ଗୃହକୁ ଯାଆନ୍ତୁ, ମୁଁ ସେ ଲୋକଙ୍କୁ ପଠେଇବି ଆପଣଙ୍କୁ କହିକି ସେ ଚାଲିଗଲେ। ତେଣୁ ଏଇଟା ଅପୂର୍ବ ସୁଯୋଗ ସେ ଭାବିକରି ସେ ନୀଳାଚଳ ଅଭିମୁଖେ ଯାତ୍ରା କଲେ, ପୁରୀକୁ ଆସିଲେ। ତେଣୁ ସେ ଯେଉଁ ରହିଛି ଆମର ଯେଉଁ ଜଣା ପଥ ରହିଛି ଯେଉଁ ପଥରେ ଆସିବା କଥା ସେ ପଥରେ ନ ଆସିକି ବଣ ବଣ ମଧ୍ୟରେ ଲୋକପଥ ଦେଇକି ଆସିଲେ, କାରଣ ତାଙ୍କର ପିତା ପୁଣି ଲୋକଙ୍କୁ ପଠେଇ ପାରନ୍ତି, ପୁଣି ସେ ତାକୁ ନେଇଯାଇପାରନ୍ତି, ସେଥିପାଇଁ କହିକିରି ସେ ବଣ ଭିତରେ ଲୋକପଥ ଚାଲିଲେ। 12 ଦିନ ଯାତ୍ରା କରିଛନ୍ତି, ମାତ୍ର 4 ଦିନ ଖାଦ୍ୟ ପାଇଛନ୍ତି, କେଉଁଠି କିଏ କ୍ଷୀର ଦେଇଛନ୍ତି କିଏ କିଏ ଖାଦ୍ୟ ଦେଇଛନ୍ତି, ଏ 4 ଦିନ ଖାଇଛନ୍ତି, ଆଉ ସବୁ 8 ଦିନ ଉପବାସ କରିଛନ୍ତି। ଏ 12 ଦିନ ପରେ ଆସି ନୀଳାଚଳରେ ମହାପ୍ରଭୁ ମିଳିତ ହେଇଛନ୍ତି ଏବଂ ମହାପ୍ରଭୁ ତାଙ୍କୁ
ଆଶୀର୍ବାଦ କରିଛନ୍ତି। ମହାପ୍ରଭୁ ତାଙ୍କୁ ତାଙ୍କ ଜଣେ ଅନ୍ତରଙ୍ଗ ପାର୍ଶ୍ୱ ସ୍ୱରୂପ ଦାମୋଦର ତାଙ୍କ ପାଖରେ ଛାଡ଼ିଛନ୍ତି ଏବଂ ମା ପୁରୀରେ ଜଗନ୍ନାଥ ପୁରୀରେ ଜଗନ୍ନାଥ ସୁସ୍ୱାମୀ ଏଭଳି ସବୁ ବୈରାଗ୍ୟ ଆଚରଣ କରିଛନ୍ତି ଯାହା ସବୁ ଶୁଣିଲେ ଏତେ ଧନୀ ବ୍ୟକ୍ତି ହେଇକି ମଧ୍ୟ ସେ ସବୁ ବୈରାଗ୍ୟ ଆଚରଣ କରିଛନ୍ତି। ବୈରାଗ୍ୟ କେମିତି ଶିକ୍ଷା କରିବାକୁ ହେବ ସେଟା ଶିକ୍ଷା ଦେଇଛନ୍ତି ରଘୁନାଥ ଦାସ ଗୋସ୍ୱାମୀଙ୍କର ଜୀବନୀ ଆପଣ ପାଠ କରନ୍ତୁ ଏସବୁ ଜାଣିବେ କିନ୍ତୁ ଆମର ସ୍ୱଳ୍ପ ସମୟ ଭିତରେ ଆମେ ଆଉ ବେଶୀ ଆଲୋଚନା କରିବା ନାହିଁ ତେଣୁ ଏହିପରି ଭାବରେ ଚୁଡ଼ାରୋଗୀ ମହୋତ୍ସବ ବହୁତ ମହାସମାରୋହରେ ପାଳନ ହେଇଥିଲା ପାଣିଆଟିରେ ତେଣୁ ଆଜି ସାରା ପୃଥିବୀରେ ସେଇ ସ୍ମରଣ କରି ସେଇ କ୍ରୀଡ଼ାକୁ ସ୍ମରଣ କରି ସାରା ପୃଥିବୀରେ ଏହି ପାଣିଆଟି ଉତ୍ସବ ପାଳନ କରାଯାଉଛି ଚୁଡ଼ାରୋଗୀ ଉତ୍ସବ ପାଳନ କରାଯାଉଛି। ଏହି ଚୁଡ଼ାରୋଗୀ ଉତ୍ସବର ଯେଉଁ ରହିଛି ତତ୍ତ୍ୱ ରହିଛି କ'ଣ ନା ମହାପ୍ରଭୁଙ୍କର ଯଦି ନିତ୍ୟାନ୍ତ ପ୍ରଭୁଙ୍କର କୃପା ଆମେ ନ ପାଇବା ତାହେଲେ ଆମେ ମହାପ୍ରଭୁ ପ୍ରାପ୍ତ ହୋଇପାରିବା ନାହିଁ ଯଦି ବୈଷ୍ଣବଙ୍କର କୃପା ଆମେ ପ୍ରାପ୍ତ ନ ହେବା ତାହେଲେ ଆମେ ଭଗବାନ ପ୍ରାପ୍ତ ହୋଇପାରିବା ନାହିଁ ସେଥିପାଇଁ କୁହାଯାଇଛି ବ୍ରହ୍ମାଣ୍ଡ ଭ୍ରମିତେ କୁହନ୍ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ନିଜ ଆମେ ଭଗବାନଙ୍କୁ ସିଧାସଳଖ ପାଇପାରିବା ନାହିଁ ଯଦିଓ ଭଗବାନଙ୍କର ମୂର୍ତ୍ତି ଏଠି ଅଛନ୍ତି ତଥାପି ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ କିନ୍ତୁ ଜଣେ ଯଦି ଉପଯୁକ୍ତ ଗୁରୁଙ୍କର ଶରଣରେ ଯିବା ସେ ଗୁରୁ ହିଁ ଆମକୁ ଭଗବାନ ବିଷୟରେ ଜ୍ଞାନ ପ୍ରଦାନ କରିବେ ତେଣୁ ନିତ୍ୟାନନ୍ଦ ପ୍ରଭୁ କୃପା କରିବାରୁ ଜଗନ୍ନାଥ ଦାସ ଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କ କୃପା କରିଥିଲେ ତେଣୁ ଆଜି ଚୁଡ଼ାରୋଗୀ ଉତ୍ସବରେ ଆମେ ଭଗବାନଙ୍କର ଜଗନ୍ନାଥଙ୍କର ଭଗବାନ କୃଷ୍ଣଙ୍କର ଭଗବାନ ଗୌରାଙ୍ଗ ମହାପ୍ରଭୁଙ୍କର ଏବଂ ଗୌରାଙ୍ଗ ମହାପ୍ରଭୁଙ୍କ ପାର୍ଶ୍ୱ ଜଗନ୍ନାଥ ଦାସ ଗୋସ୍ୱାମୀଙ୍କର କଥା ବର୍ଣ୍ଣନା କଲେ ଏବଂ ଆମର ଷଡ଼ ଗୋସ୍ୱାମୀ ଅଷ୍ଟାକମରେ ଏଇ ଷଡ଼ ଗୋସ୍ୱାମୀମାନଙ୍କର ବିଳାସ ବର୍ଣ୍ଣନା କରାଯାଇଛି ଏବଂ ଗୋଟିଏ ଶ୍ଳୋକ ପାଠ କରି ଆମେ କଥା ବିଶ୍ରାମ ଦେବା ଏଭଳି ଭାବରେ ଆଠଟି ଶ୍ଳୋକରେ ଏଇ ଷଡ଼ଗୋସ୍ୱାମୀ ବିଷୟରେ ବର୍ଣ୍ଣନା କରାଯାଇଛି। ଷଡ଼ଗୋସ୍ୱାମୀ ହେଉଛନ୍ତି ଡକ୍ଟର ଚୂର୍ଣ୍ଣ ମାସେଷ ବହୁତ ତାଙ୍କର ଧର୍ମ ଥିଲା କିନ୍ତୁ ସବୁ ସେ ତ୍ୟାଗ କରିଦେଇଛନ୍ତି। ଡକ୍ଟର ଚୂର୍ଣ୍ଣ ମାସେଷ ମଙ୍ଗଳ କରିଛନ୍ତି ସଦା ତୁଚ୍ଛବଠାରେ ତ୍ୟାଗ କରିଦେଇଛନ୍ତି ଏବଂ ଭୂତ୍ୱାଧୀନ ଗଣେଶକୁ ଗରମାୟା କୌପିନ କଥା ସେଠୁ କୌପିନ କଥାକୁ ଆଶ୍ରୟ କରି ସେ ରହିଛନ୍ତି ଏତେ ଧନୀ ବ୍ୟକ୍ତି ଥିଲେ ଏବଂ ଭଗବାନଙ୍କର ରାଧା କୃଷ୍ଣ ପଦାରବିନ୍ଦ ମହା ଭଗବାନଙ୍କର ଭଜନରେ ସବୁବେଳେ ସେ ଆନନ୍ଦରେ ମତ ରହୁଥିଲେ ତେଣୁ ଏହି ଷଡ଼ଗୋସ୍ୱାମୀମାନଙ୍କ ବିଷୟରେ ଷଡ଼ଗୋସ୍ୱାମୀ ବର୍ଣ୍ଣନା କରାଯାଇଛି। ହେ ରାଧେ ବ୍ରଜଦେବୀତେ ଚଳିତେ ହେ ନନ୍ଦ ସୁନ ପୁଟ ଶ୍ରୀ ଗୋବର୍ଦ୍ଧନ ପାଦ କରେ କାଳିନ୍ଦୀ ବନେଇ ପୁଟ ଭୂସନ୍ଧା ବିଜି ସର୍ବତୋ ବ୍ରଜପୁରେ ହେ ଦେଇ ମହାବୋଳୁ ନନ୍ଦେ ରୂପ ସନାତନ ରଘୁଯୋଗ ଶ୍ରୀଜୀ ଯଦି ସେ ଭଗବାନ ସବୁବେଳେ ପ୍ରାପ୍ତ ହୋଇଥିଲେ କିନ୍ତୁ ତଥାପି ସେ ବିପ୍ରଲମ୍ବ ଭାବରେ ଭଗବାନଙ୍କ ବିରହରେ ଭଗବାନଙ୍କ ଭଜନ କରୁଥିଲେ ଆମେ ଏଇ ଯେଉଁ ମହାମନ୍ତ୍ର କରୁଛେ ଏଇ ବିପ୍ରଲମ୍ବ ଭାବରେ ଭଗବାନଙ୍କର ଆରାଧନା କରାଯାଉଛି। ହରେ କୃଷ୍ଣ ଯେଉଁ ଆମେ ଭଗବାନଙ୍କର ନାମ ନେଉଛେ ଇଏ ହେଉଛି ଭଗବାନଙ୍କୁ ଆମେ ଆପଣ ଭାବେ ପ୍ରାର୍ଥନା କରୁଛେ ଆପଣ କେଉଁଠି ଅଛନ୍ତି ହେ ହରେ ହରେ ହେଉଛି ଭଗବାନଙ୍କର ହରା ଭଗବାନ କୃଷ୍ଣଙ୍କର ଯେଉଁ ଶକ୍ତି ହରିଙ୍କର ଶକ୍ତି ହେଉଛନ୍ତି ହରା ବା ରାଧାରାଣୀ ତାଙ୍କୁ ସମ୍ବୋଧନରେ ହରେ ବୋଲି କୁହାଯାଉଛି। ହେ ହରେ ଆପଣ ମୋତେ କୃପା କରନ୍ତୁ କେମିତି ଆମେ ଭଗବାନ କୃଷ୍ଣଙ୍କର ଭଗବାନ ରାମଙ୍କର ଭଗବାନ ଜଗନ୍ନାଥଙ୍କ ସେବାରେ ଆମେ ନିଯୁକ୍ତ ହେବା ଏ ମହାମନ୍ତ୍ର ଅର୍ଥ ହେଉଛି ଏଇଟା ଅନେକ ଅର୍ଥ ରହିଛି କିନ୍ତୁ ମୁଖ୍ୟ ଅର୍ଥ ହେଉଛି ଏଇଟା ତେଣୁ ଆଜି ଚୁଡ଼ାଦେବୀ ମହୋତ୍ସବରେ ଆମେ ଏଠି ବିଳା କରି ଆମର ବିଶ୍ରାମ ଦେବା। ଜୟ ଚୁଡ଼ାଦେବୀ ମହାମହୋତ୍ସବ କି ଜୟ ଶ୍ରୀ ଜଗନ୍ନାଥ କି ଜୟ ଶ୍ରୀ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଭାରତ କୋଟି ବୈଷ୍ଣବ ଆନନ୍ଦେ
ଟିକେ ଆଗରେ କହିଦିଅନ୍ତୁ ଏ ଯେଉଁ ଦାମ ବାବୁ ହେଉଛନ୍ତି ଏହାର ଉଦ୍ୟୋଗ ଟିକେ ଆପଣ
କାର୍ଯ୍ୟକ୍ରମର ମୁଖ୍ୟ ଅଭିଯୋକ୍ତା ଅଛନ୍ତି ଦାମ ବାବୁ, ତେଣୁ ଆମେ ତାଙ୍କୁ ଅନୁରୋଧ କରିବୁ ସେ ଏଠି ଆସି ଆମକୁ କୃପା କରିବେ। ତେଣୁ ଆଜି ଦାମ ବାବୁଙ୍କର ଉଦ୍ୟମରେ ଆଜି ଏସବୁ କାର୍ଯ୍ୟକ୍ରମ ହୋଇପାରିଛି, କାରଣ ଆମର ଇସ୍କନ ଭୁବନେଶ୍ୱର କେନ୍ଦ୍ର ତରଫରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା। ତେଣୁ ତାଙ୍କ ଉଦ୍ଦେଶ୍ୟରେ ଆମେ ଗୋଟେ ଥର ନାମ ମାଆଙ୍କ କୀର୍ତ୍ତନ କରିବା।
हरे कृष्णा हरे कृष्णा 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 हरे 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 राम हरे राम 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 हरे
हरे हरि बोल
हरे कृष्णा हरे कृष्णा 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 हरे हरे
Yeah।